ओम नमो भगवते वासुदेवाय। श्रीमद्भागवतम श्रीमद्भगवद्गीता যদিও আমি প্রতিদিন শ্রীমদ্ ভাগবতম পাঠ করছি, তবে এক বিশেষ শিক্ষা বা আমার যে ভগবত গীতা রয়েছেন, বহুদিনর ইচ্ছা বি যে সম্পূর্ণ গীতার যে শিক্ষা আচার্য মানঙ্কর যা টিকা রয়েছেন, টিপ্পণী রয়েছেন, তা কিভাবে প্রভুপাদ সবুয়ারি ভাবার্থে দিয়েছেন। কারণ শাস্ত্র সাধু মানঙ্ক পাই বা ভক্ত মানঙ্ক পাই শাস্ত্র কো অস্ত্র কোয়া যায়। শাস্ত্র কিভাবে অস্ত্র হন্তি না, অস্ত্র দ্বারা গোটে ব্যক্তির প্রাণ কো আমি নিধন করে দেউছি, তাকে মারি দেউছি। গোটে ব্যক্তিকে মারি দিয়া হলে কোয়াড়ে গেলে সে বিনয় কোয়াড়ে সাউন্ড সাউন্ড ঠিক করে, গোটে ব্যক্তিকে মারি দেউছি, সে ব্যক্তিটাকে মারিদেলে তার স্বভাবটা পরিবর্তন কিছু হবনি, তা কেবল জীবনর মারিদেয় হোক। কাহা দ্বারা? অস্ত্র দ্বারা। তাকে অস্ত্র দ্বারা কোণী তার স্বভাব পরিবর্তন করিয়া তাকে সাউন্ড কোণ গোটা সাউন্ড হরে কৃষ্ণ, হ্যাঁ হরে কৃষ্ণ হরে কৃষ্ণ, তার স্বভাবকে পরিবর্তন করিয়া তাকে উচ্চ স্বাদ দেওয়া। অস্ত্রের শোধন হুয়ে না, কিন্তু এই যে শাস্ত্র রয়েছেন, ভগবান বাণী অবতার, বিশেষ করে ভগবান ব্যাসর উপরে আসি, মায়া মুগ্ধ জীবের নাই কৃষ্ণ স্মৃতি জ্ঞান, জীবের কৃপায় কহিলা কৃষ্ণ বেদ পুরা। মায়া মুগ্ধ জীব তার কৃষ্ণ স্মৃতি জ্ঞান নাহি, অনাদিকাল যেতলে বিস্মরণ হয়েছে, স্বর বন্ধনর পড়েছে। এটি শ্রীধর স্বামী তাঙ্কর বহু সুন্দর তাঙ্ক শব্দ লগাইছেন, মোহ বিজৃম্বিত, মহত্বর পুরা গোটে জীব সর্বচেতনারে মোহ দ্বারা গ্রস্ত হয়ে যাইছে, মায়া মুগ্ধ জীবের নাহি কৃষ্ণ স্মৃতি জ্ঞান, কৃষ্ণ স্মৃতি নাই কৃষ্ণ জ্ঞান নাই, দুইটা কাহার নাই না, মায়া মুগ্ধ জীব, মায়ারে যার মনটা প্রলোভিত হয়েছে, মায়া মুগ্ধ, যেটা ত্রিগুণ দুর্গা দেবী যা সব এই জগতরে প্রকাশিত করেছেন ভগবান ছায়া শক্তি দ্বারা। মায়া হচ্ছে ছায়া শক্তি, গোটে ছায়ার কোন বাস্তবতা আছে, ছায়াটা কোন, যে আমার শরীর ছায়াটা কোন, সেটা ছায়ার তুমি কোন আখি দেখিপারিব, ছায়াটা যদি রয়েছে শ্যাডো তাকে সেটা কুহাযাচ্ছে, এটা তো প্রতিবিম্ব না, এটা ছায়া, ছায়ার শরীরের সব অঙ্গ স্পষ্ট ভাবে কি দেখা যায়, ব্যক্তি বলে হ্যাঁ জনা পড়ছে মোর ছায়াটা, সেটা কোণ আছে, মায়া হচ্ছে ভগবানের ছায়া শক্তি। এই মায়া মুগ্ধ জীব, মায়ার যে মুগ্ধ হয়ে যে জীব তার দুইটা জিনিস নাই, কোণ কোণ নাই, কৃষ্ণ স্মৃতি জ্ঞান, কৃষ্ণ স্মৃতি নাই কৃষ্ণ জ্ঞান নাই, কৃষ্ণ বিষয়ে তার জ্ঞান নাই আর কৃষ্ণ স্মৃতি নাই, সেটাই মনটা বরং খালি রহব, মন কেবল কৃষ্ণ চিন্তা করবে, মন দিয়ে কিছু গোটে মুন্ডে কিছু পশু নেই, কাহা তো মুন্ডা এমনি কেমন কতবে হলে ফাঙ্কা রোগ নেই না, কিছু ফাঙ্কা রোজ বলে হ্যাঁ তো ষাটে সত্তর বর্ষ হয়ে গেল, কোণ মুন্ডে কত খালি খালি মুটিয়ে লোক কোণ কে মুটিয়ে রিলাক্স করবি, চিন্তা কিছু করবি, মুন্ড খালি রয়েছে, মুন্ড মনের তো ধর্ম হলে সংকল্প বিকল্প করবি, এবং যদি সংকল্প বিকল্পর কিছু আসু না সে মতো ভাল লাগুনি, বেলে বেলে মন গোটে না ভাল লাগুনি, কোণ ভাল লাগুনি কুহ, কোনটা ভাল লাগু, কিছু মতো লোক গোটে কোণ কে মতো কিছু কিছু ভাল লাগুনি, কোণ কিছু ভাল লাগুনি, তা মন কোণ বিষয় সুখ বা কোণ সুখ প্রাপ্ত হয়ে পারবে, বড় জটিল মন, মন কেবে হলে কৃষ্ণ স্মৃতি কৃষ্ণকে মন ভিতর রেখে চাহে না, তা তো না মায়ামুগ্ধ জীবন না স্মৃতি জ্ঞান, স্মৃতি না কৃষ্ণ জ্ঞান না, স্মৃতি আস কৃষ্ণ বিষয়ে জাণি না, জীবের কৃপায় কহিল কৃষ্ণ বেদ পুরাণ, জীবক কৃপা করা কৃষ্ণ বেদ পুরাণ, ଏଇ ମହାପ୍ରଭୁଙ୍କର ମତ। ତେଣୁ ସେ ଆଚାର୍ଯ୍ୟମାନେ ବେଦ ପୁରାଣ ପୁଣି ବିଭିନ୍ନ ଶାଖା ଉପଶାଖା ଶାଖା ଉପଶାଖା ସବୁ ବ୍ୟାସଦେବ ସବୁ ବେଦ ଗୋଟେ ବେଦରୁ ତିନିଟା ବେଦ କଲେ, ତାପରେ ବେଦାନ୍ତ ଉପନିଷଦ ବେଦାନ୍ତ ସୂତ୍ର ଏସବୁ ସରିଗଲା ପରେ ମହାଭାରତ ଆସିଲେ। ମହାଭାରତରେ ଭଗବାନ ସାର ଜିନିଷ ରଖିଲେ, ମହାଭାରତରେ ସାର ହେଲେ ଭଗବତ ଗୀତା, ଏ ପଞ୍ଚମ ବେଦ ମାନେ ଡାଇରେକ୍ଟ ଯେଉଁମାନେ ଯେଉଁମାନଙ୍କର ଜ୍ଞାନ ନାହିଁ, ଯେଉଁମାନେ ଦେହ ଧାରଣା ରହୁଛନ୍ତି ସେମାନେ ଡାଇରେକ୍ଟ ଆତ୍ମତତ୍ଵ କଥା ଗୁଡ଼ାକ ତାଙ୍କୁ ଭଲ ଲାଗିବନି। କିନ୍ତୁ ଲୋକମାନେ ରାମାୟଣକୁ ଭଲ ପାଏ, ରାମାୟଣ ଗପ ସପ ଭଲ ମନ୍ଦ ସମାଜ କଥା ଗୁଡ଼ା ଲୋକଙ୍କୁ ଭଲ ଲାଗିବ, ସେ ସଂସ୍କାର ନ ହଉ ତାଙ୍କୁ ସାମାଜିକ ଜିନିଷଟା ଭଲ ଲାଗିବ, ଆତ୍ମତତ୍ଵ ଗୀତା ଜିନିଷଟା ଭଲ ଲାଗିବ। ବର୍ତ୍ତମାନ ଗୀତା ଜ୍ଞାନ ଯଜ୍ଞ ଦେଖିବନି, ଆଗରୁ ବେଶୀ କଣ ହଉଥିଲା ଗୀତା ଯଜ୍ଞ ହଉଥିଲା, ବର୍ତ୍ତମାନ ଗୀତା ଯଜ୍ଞ ବେଶୀ ନାହିଁ, ବର୍ତ୍ତମାନ ବେଶୀ ଦେଖିବ ରାମଚରିତ ମାନସ ଏସବୁ ଜିନିଷ ବେଶୀ, କାହିଁକି ଲୋକମାନଙ୍କର ଆତ୍ମଜ୍ଞାନ କଥା ଗୋଟେ ଆତ୍ମା କ'ଣ ସେ ଜ୍ଞାନ ସେଗୁଡ଼ା ଜ୍ଞାନ ଫ୍ୟାନ ଲୋକଙ୍କର ବେଶୀ ଦରକାର ନାହିଁ, ତାଙ୍କ ସାମାଜିକ ଜିନିଷଗୁଡ଼ା ଭଲରେ ଖାଇବୁ ଭଲରେ ପିନ୍ଧିବୁ ଭଲରେ ରହିବୁ ସ୍ତ୍ରୀ ଛୁଆ ପିଲାକୁ ନେଇ ସୁଖରେ ରହିବୁ। ତେଣୁ ଏଇ ଲୋକମାନେ ଯେଉଁମାନଙ୍କର ଆତ୍ମଚେତନା ନାହିଁ ଏମାନେ ବୁଝିପାରିବେନି ଭାଗବତଙ୍କ ଭଳି ଶାସ୍ତ୍ରଙ୍କୁ ବେଦ ବେଦାନ୍ତଙ୍କୁ, ସେଥିପାଇଁ ସେ ମହାଭାରତ ଲେଖି ଭାରତ ଆଖ୍ୟାନମ ମୁନିନା କୃପାୟା ଆକୃତମ ଭାରତ ଆଖ୍ୟାନମ ଗୋଟେ ବହୁତ ବଡ଼ ଅବଦାନ ପଞ୍ଚମ ବେଦ। କେତେ ମୁନି ଋଷିମାନଙ୍କର ମତକୁ କେତେ ଉଦାହରଣ ଦ୍ୱାରା କେତେ ଯୁକ୍ତି କେତେ ଇତିହାସ କେତେ ଗଳ୍ପ କେତେ ନୀତି ଦ୍ୱାରା ମହାଭାରତ ବିଲକ୍ଷଣ ଗ୍ରନ୍ଥ, ସେ କେଉଁଠି କେଉଁଠି କେଉଁ କେଉଁ ସମ୍ବାଦ କେଉଁଠି କେଉଁଠି ରହିଛି କେଉଁଠି ଉଦାହରଣ, କାହିଁକି ନା ଲୋକମାନେ ଯେମିତି ବୁଝିପାରିବେ। କିନ୍ତୁ ତା ଭିତରେ ଆତ୍ମତତ୍ଵକୁ ଛାଡ଼ିଲେ ଆତ୍ମତତ୍ଵ କେଉଁଠି ରହିଲେ ଏଇ ଭଗବତ ଗୀତାରେ। ତେଣୁ ଏଇ ଯେଉଁ ଭଗବତ ଗୀତା ପ୍ରଭୁପାଦ ଜୀ ପ୍ରଭୁପାଦଙ୍କର ଦୁଇଟା ଜିନିଷ ସମଗ୍ର ବିଶ୍ୱରେ ଅତ୍ୟନ୍ତ ପ୍ରସିଦ୍ଧ ଲାଭ କରିଛି, ଗୋଟିଏ ହେଲା ପ୍ରଭୁପାଦଙ୍କର ହରିନାମ, ଯେଉଁ ହରିନାମ ଏଇଟାକୁ ହରେ କୃଷ୍ଣ ଆନ୍ଦୋଳନ କୁହନ୍ତି ପ୍ରଭୁପାଦ, ହରେ କୃଷ୍ଣ ମୁଭମେଣ୍ଟ ଇସ୍କନ ସୋସାଇଟି, ଇସ୍କନ ହେଲା ଆମ ସଂସ୍ଥାର ନାମ। ଦୁଇଟା ଜିନିଷ ପ୍ରଭୁପାଦଙ୍କର ବହୁତ ସମଗ୍ର ବିଶ୍ୱରେ, ଗୋଟେ ପ୍ରଭୁପାଦ ମହାରାଜ କୁହନ୍ତି ହରେ କୃଷ୍ଣ ଆନ୍ଦୋଳନ ହରେ କୃଷ୍ଣ ମୁଭମେଣ୍ଟ, ଦୁଇଟା ଜିନିଷ ପ୍ରଭୁପାଦଙ୍କର ଇସ୍କନର ଦୁଇଟା ଭିତ୍ତିଭୂମି ହେଉଛି ବହୁତ ଦୃଢ଼। ତୃତୀୟ ଭିତ୍ତିଭୂମି ପ୍ରସାଦ, ଯେଉଁ ଫାଉଣ୍ଡେସନ ଆମର ଅଛି ଇସ୍କନରେ ବିଶେଷ କରି ତିନିଟା ଫାଉଣ୍ଡେସନ ବହୁତ ଷ୍ଟ୍ରଙ୍ଗ, ସେଥିପାଇଁ ଯେତେ ବର୍ତ୍ତମାନ ବିଶ୍ୱକୁ ଆଧ୍ୟାତ୍ମିକ ଲୋକ ଯୋଗୁଛି ଇସ୍କନ, ଇସ୍କନ ଯେଉଁ ସଂସ୍ଥା ପ୍ରଭୁପାଦ କରିଛନ୍ତି ସମଗ୍ର ବିଶ୍ୱକୁ ଆଧ୍ୟାତ୍ମିକ ଲୋକ ଯୋଗାଉଛନ୍ତି, ଯିଏ ଯେଉଁ ସଂସ୍ଥାରେ ଥାନ୍ତୁ ଯିଏ ଗୋଟିଏ ସଂସ୍ଥାର ଲୋକ ହୁଅନ୍ତୁ ମାୟାବାଦୀ ହୁଅନ୍ତୁ କିଏ ଅଲଗା କେଉଁ ସମ୍ପ୍ରଦାୟର ହଉ ବା କିଏ ସବୁ ସଂସ୍ଥାର ଲୋକ ଯାଉଛନ୍ତି ଇସ୍କନ ଦ୍ୱାରା ପ୍ରେରିତ ହେଇ। ତୁମେ ଦେଖ ଇସ୍କନର ଯେଉଁ ଆଦର୍ଶ ରହିଛି ଇସ୍କନର ଯେଉଁ ଭିତ୍ତିଭୂମି ରହିଛି ଏତେ ଦୃଢ଼ ଯାହା କହୁଛି ସ୍ପିରିଚୁଆଲ ପ୍ଲାଟଫର୍ମଟା ପ୍ରଭୁପାଦ ତିଆରି କରିଛନ୍ତି ସମଗ୍ର କଳିଯୁଗର ଲୋକମାନଙ୍କ ପାଇଁ, ତା ଭିତରେ ସ୍ୱୀକୃତି ଆସିବା ପାଇଁ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଆସିବା ପାଇଁ ଯେଉଁ ଯେଉଁ ଜିନିଷଗୁଡ଼ା ଦରକାର ବେସିକ ଜିନିଷଗୁଡ଼ା ଦରକାର, ସେଥିରେ ପ୍ରଭୁପାଦ ତିନିଟା ଜିନିଷକୁ ଆଡ୍ କରିଛନ୍ତି। ବିଶେଷ କରି ଜଣେ ଜାଣୁ ନ ଜାଣୁ ଯେ ଲୋକ ଯେ ଭେଜିଟେରିଆନ ଲୋକ ନଥିଲେ ତା ଅର୍ଥ ନୁହେଁ, ଲୋକ ଯେ ନିରାମିଷ ଖାଉନଥିଲେ ବା ରେଷ୍ଟୁରାଣ୍ଟ ନଥିଲା ବା ଘରେ ମନ୍ଦିର ମାନଙ୍କରେ ଖାଆନ୍ତିନି ତା ନୁହେଁ, ଲୋକ ନିରାମିଷ ଖାଉନଥିଲେ ନା କ'ଣ ଭାବିଲେ ନା ମଠ ମନ୍ଦିର ଏ ଯେଉଁ ଗାଁ ଗହଳିରେ ମଠ ଏ ଯେଉଁ ବ୍ରତ ଘର ହୁଏ ଆଗରୁ ଯେଉଁ ସବୁ ବ୍ରତ ଘର ହଉଥିଲା ବହୁତ ବିଭିନ୍ନ କାର୍ଯ୍ୟରେ ସବୁ ନିରାମିଷ କରନ୍ତି, କିନ୍ତୁ ବହୁତ ଜାଗାରେ ମନ୍ଦିର ବି ପ୍ରସାଦ ଲାଗେ, କିନ୍ତୁ ସେ ଦୃଷ୍ଟିରେ ଇସ୍କନର ଯେଉଁ ପ୍ରସାଦ ହଉଛି ବା ତାର ଏକ ସ୍ୱତନ୍ତ୍ର ସ୍ୱାଦ ରହିଛି, କ'ଣ ରହିଛି ସେଥିରେ ଭଗବାନଙ୍କର ଯେତେବେଳେ ପ୍ରସନ୍ନତା ରହିବନି ଯେଉଁଠି ଭଗବାନଙ୍କର ପ୍ରୀତିବିଧାନ ରହିବନି ଯେଉଁଠି ଭଗବାନ ଖୁସି ନାହାନ୍ତି ସେଠି ଭଗବାନ ଖାଇବେ କେମିତି, ଆମେ ଯେତେ ଭଲ ରୋଷେଇ କଲେ କ'ଣ, ଯେମିତି ଜଗନ୍ନାଥଙ୍କର ଆମର ପୁରୀ ଜଗନ୍ନାଥଙ୍କର ତ ତୁମେ ସେଇ ଜିନିଷଟାକୁ ସେଇ ବେସରକୁ ଏଠି ଆସି ଆଣି ତୁମେ କର, ତୁମେ କେବେ ସେଇ ଜିନିଷ ଆଣ ଡାକ, ସେଇ ନନାମାନଙ୍କୁ ଡାକ, ପଣ୍ଡାମାନଙ୍କୁ ଡାକ, ତୁମ ଘର ରୋଷେଇ କରି ସେ ହବନି, କାହିଁକି ସେଟା ତାଙ୍କର ଘର, ସେ ସେଠି ପ୍ରସନ୍ନ ରୁହନ୍ତି, ସେଥିପାଇଁ ସେ ଯାହା ସେଠି ତାଙ୍କ ପାଖକୁ ଯିବ ସେଟା ଅମୃତ ହବ। ଏ ଯେଉଁ ତିନିଟା ଭିତ୍ତିଭୂମି ଇସ୍କନର ରହିଛି, ତା ଭିତରେ ଗୋଟେ ହଉଛି ପ୍ରସାଦ। ଯେହେତୁ ପ୍ରଭୁବାଦ ପ୍ରଥମେ ପ୍ରସାଦ ଡିଷ୍ଟ୍ରିବ୍ୟୁସନ ଉପରେ ବହୁତ ନିଜେ ରୋଷେଇ କରି ଦେଉଥିଲେ, କାହିଁକି ଦେଉଥିଲେ, ଭଗବାନ ସେଠି ବହୁତ ଖୁସି ରହୁଥିଲେ, କାହିଁକି ନା ଭଗବାନଙ୍କୁ ଗୋଟେ ବହୁତ ବଡ଼ କାମ ହଉଛି, କଣ ହଉଛି, ନାମ ପ୍ରଚାର ହଉଛି। ଲୋକ ବହୁତ ଆଡ଼େ ବହୁତ କିଛି ଖାଉଛନ୍ତି, କିନ୍ତୁ ଆମର ଇସ୍କନ ଭିତରେ ଲୋକ ଯିବେ କହିନା ନା ଏଇଟା ଅଲଗା, ଲୋକ ଯେ ଭେଜିଟେରିଆନ ରେଷ୍ଟୁରାଣ୍ଟକୁ ଯାଉନାହାନ୍ତି ତା ନୁହେଁ, ବହୁତ ଜାଗାରେ ବଡ଼ ବଡ଼ ରେଷ୍ଟୁରାଣ୍ଟ ରହିଛି, କିନ୍ତୁ ଇସ୍କନ ମନ୍ଦିର ଗଲେ ତୁମେ ଯାହା କରି ସେ ଦେବେ କହିନା ଖେଚୁଡ଼ି ଖାଇବା ପାଇଁ ଲୋକ ଲାଇନ ଲଗେଇବେ, ଏ ବୃନ୍ଦାବନରେ ଖେଚୁଡ଼ି ବଣ୍ଟା ହବ, ଦେଖିବ ହଜାର ହଜାର ଲୋକ ଆସିକି ରହିବେ, ଯେଉଁଠି ଇସ୍କନ ନା ଇସ୍କନ ପ୍ରସାଦ। ଆରେ ଆମର ସେମିତି କିଛି ଗୋଟେ ସ୍ପେଶାଲ ଜିନିଷ କିଛି ପକା ହବନି, ଘର ଲୋକ ବି ଭଲ ଭଲ ଆହୁରି ଖାଉଛନ୍ତି, କିନ୍ତୁ ଏହାର ଗୋଟେ ଆକର୍ଷଣ କ'ଣ ରହିଛି ନା ଭଗବାନ ଏଠି ଖୁସିରେ ଅଛନ୍ତି। କାହିଁକି ଖୁସିରେ ଅଛନ୍ତି, ତାଠୁ ସବୁଠୁ ବଡ଼ କାର୍ଯ୍ୟ ହେଲା ଜଣେ ସାଧୁ ପ୍ରଭୁପାଦ ତାଙ୍କୁ ଭଗବାନଙ୍କ ଜଗତକୁ ଆଣିଥିଲେ, ତାଙ୍କର ବହୁତ ବଡ଼ କାମ କରିଦେଇଯାଇଛନ୍ତି, କାରଣ ତାଙ୍କର ଯେଉଁଟା ଉଦ୍ଦେଶ୍ୟ ଥିଲା ଯେ ସମଗ୍ର ପୃଥିବୀର ଲୋକମାନେ ନାମ କରିବେ, ବର୍ତ୍ତମାନ ସବୁଆଡ଼େ ହରିନାମ ହେଉଛି, ଜଗତରେ ଏଇଟା ନଥିଲା। ପ୍ରଭୁପାଦଙ୍କ ପୂର୍ବରୁ ହରିନାମ ଭାରତରେ ବି ବହୁତ କମ୍ ଜାଗାରେ ଥିଲା, ସାଧୁମାନେ କେବଳ କରୁଥିଲେ, ଗୋଟେ ସାମାଜିକ ସ୍ତରରେ ଲୋକମାନେ ଯେ ହରିନାମ କରୁଥିଲେ ଏମିତି ନାହିଁ, କେଉଁ ବର୍ଷକୁ ଥରେ କିଏ ସେ ମହାମନ୍ତ୍ର ମନ୍ତ୍ର ନଥିଲା, ସେ ଭଜନିତା ଘର କରୁଥିଲେ, କିଏ କୁଆଡ଼େ କ'ଣ କରୁଥିଲା, ସେ ବର୍ଷକୁ ଥରେ ସହିଲା। ତାପରେ ଯେ ଠାକୁରଙ୍କୁ ବି ଯେଉଁଟା ଡାକିବା ଦରକାର, ଏମିତି ଲୋକ ଜାଣିନଥିଲେ। ଲୋକ ଯିବ ମନ୍ଦିରକୁ, ଯିଏ ପୂଜା ଆମେ କ'ଣ ଛୋଟ ବେଳେ ମନ୍ଦିରକୁ ଯାଉ ନା, ଛୋଟ ଛୋଟ ମନ୍ଦିରକୁ ଯାଉ, ମନ୍ଦିର ଗଲେ ପୂଜା ଗଲେ ନାମ କରିବା ଗୋଟେ କ'ଣ ଦରକାର, ସେମିତି କିଛି କିଛି କେଉଁ ନନା ବି ଶିଖାନ୍ତିନି ଯେ ନାମ କରୁନି, ସେ ଲକ୍ଷ୍ମୀ ପୁରାଣ ପଢ଼, ତୋର ଅସୁବିଧା ପଡ଼ୁଛି ଶିବ ପୁରାଣ ପଢ଼, ଇଏ ପଢ଼, ତା ପଢ଼, ଏ ଦେବାଦେବୀ ପୂଜା କର, ତାରିଣୀ ପୂଜା କର, ନାମ କଥା କେହି ଜଗତରେ କହିଥିଲେ କି ତୁମର ଅସୁବିଧା ହଉ ତୁମେ ନାମ କର ବୋଲି, ହରେର ନାମ ଶ୍ଳୋକ ସମସ୍ତେ ଜାଣିଥିଲେ, ହରେର ନାମ ହରେର ନାମ ହରେର ନାମ ଏବେ କେବଳ ସମସ୍ତେ ଜାଣିଥିଲେ, ରାମଚରିତମାନେ ସମସ୍ତେ ପଢ଼ିକି ରାମ ନାମ ଜାଣିଥିଲେ, କିନ୍ତୁ କେହି ନାମ ପ୍ରଭୁଙ୍କୁ ପ୍ରକଟ କରିପାରୁନଥିଲେ। ଏଇଥିପାଇଁ ଇସ୍କନରେ ପ୍ରସାଦ ହଉଛି ସବୁଠୁ, ଇସ୍କନ ଆମେ ଆମେ ଯାହା ରୋଷେଇ କରୁନ୍ତି ଆମେ ଏମିତି ଶିଖିଦିନି, ତୁମେ ଯେଉଁ ରିଫାଇନ୍ରେ କରୁଛ ସେ ରିଫାଇନ୍ରେ ସେ ତେଲ ଫୁଟଣ ହେବୁ ପଡ଼ୁଛି କିଛି ନାହିଁ, କାହିଁ ଭଗବାନ ସେଠି ଖୁସିରେ ରହିଛନ୍ତି। କାହିଁକି ଖୁସିରେ ରହିଛି, ତାଙ୍କର ସବୁଠୁ ବଡ଼ କାର୍ଯ୍ୟ ରହୁଛି ଯେ ଭଗବାନଙ୍କର ବାଣୀ ପ୍ରଚାର ଆଉ ନାମ ପ୍ରଚାର, ବାଣୀ ପ୍ରଚାର ଭିତରେ ଭଗବତ ଗୀତା, ଭଗବାନଙ୍କର ଯେଉଁ ତିନିଟା ଇସ୍କନର ବଡ଼ ଭିତ୍ତିଭୂମି ରହିଛି, ପ୍ରଥମ ହେଲା ଭଗବାନଙ୍କର ନାମ, ଭଗବାନଙ୍କର ନାମ ଏଇଟା ଛୋଟ ଜିନିଷ ନାହିଁ ଆମ ପାଇଁ, ଆମେ ଯାହା କୁହନ୍ତି ଦେହସା ହେଇଗଲା, ଗୋଟେ ଓଡ଼ିଆରେ କୁହନ୍ତି, ଆମେ ଯେହେତୁ ଆମେ ସବୁବେଳେ କ'ଣ କୀର୍ତ୍ତନ କରିବୁ, କ'ଣ ମୋତେ ସ୍ୱାମୀ ମୁଁ ଜପ କରିବି, ମୁଁ ଭଜନ କରିବି, ମୁଁ ଏଇଟା କରିବି, ମୁଁ ତା ସେଇଟା କରିବି, ସେଥିପାଇଁ ଲୋକମାନେ ଏପରି ଭକ୍ତମାନେ ବି ନାମ କୀର୍ତ୍ତନକୁ ଏତେ ମାନେ ତାଙ୍କୁ ଏତେ ବଡ଼ ଲାଗେ, ଭଗବାନଙ୍କ ପାଇଁ ଜୀବକ ସହିତ ତାଙ୍କ ସନ୍ଦର୍ଭ ଲେଖୁଛନ୍ତି ନାମ ଉପରେ, ସେଠି ଗୋଟେ ଶବ୍ଦ ଲେଖିଛନ୍ତି ମୁଁ ପଢ଼ିଥିଲି, ନାମ ସଂକୀର୍ତ୍ତନ ଏବ କଲୌ, କଳିଯୁଗରେ ନାମ ସଂକୀର୍ତ୍ତନ ଭଗବାନଙ୍କର ବହୁତ ସୁଖ ହୁଏ, ଭଗବାନ ବହୁତ ସୁଖୀ ହୁଅନ୍ତି, କାରଣ ତାଙ୍କର ନାମ ହେଉଛି ବହୁତ ବଡ଼ ସାଧନ। ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର, ଜୀବର ଯଦି ଶ୍ରଦ୍ଧା ଆସିବ ଉଚ୍ଚ ସଂକୀର୍ତ୍ତନ, ସେଥିପାଇଁ ପ୍ରଭୁପାଦ ବିଦେଶ ଯାଇଥିଲେ ସଂକୀର୍ତ୍ତନ କରୁଥିଲେ, ଆଉ ଇସ୍କନକୁ ହରେ କୃଷ୍ଣ ଆନ୍ଦୋଳନ ଏଥିପାଇଁ କୁହନ୍ତି। ଆଜି ବିଦେଶକୁ ତୁମେ ଯାଅ, ଆମ ଆମ ଓଡ଼ିଶାରେ ବା ଭାରତରେ ଏତେ ପ୍ରସିଦ୍ଧ ହେଇନି, କାରଣ ଆମେ ଏତେ ପ୍ରିନ୍ସିପଲ୍ ପ୍ରତି ଷ୍ଟିକ୍ଅପ୍ ନୁହନ୍ତି, ଡିବୋଟି ମାନେ ପ୍ରିନ୍ସିପଲ୍ ପ୍ରତି ବେଶୀ ଷ୍ଟିକ୍ଅପ୍ ନୁହନ୍ତି, ବିଦେଶରେ ବେଶୀ ଷ୍ଟିକ୍ଅପ୍। ପ୍ରଭୁପାଦ କହିଛନ୍ତି ପ୍ରସାଦ ଦିଆ ମାନେ ଦିହା, ଫ୍ରି ପ୍ରସାଦ କୁହାଇଛନ୍ତି ମାନେ ଦିହା, ପ୍ରଭୁପାଦ କହିଛନ୍ତି ନାମ କୀର୍ତ୍ତନ ହେବ ମାନେ ଜଣେ ଭକ୍ତ ଥିଲେ ସେ ଯିବେ ନାମ କୀର୍ତ୍ତନ କରିବା ପାଇଁ, ସେ ରେଷ୍ଟୁରାଣ୍ଟରେ, ସେ କେଉଁଠି କେଉଁଠି ଷ୍ଟ୍ରିଟ୍ରେ, ସେ ସେ ନା ପ୍ରଭୁପାଦ କହିଛନ୍ତି ନାମ କୀର୍ତ୍ତନ ହେବା, ଆଉ ସେମାନେ କ'ଣ ଜଣେ ସାଧୁଙ୍କର ଆଦେଶକୁ ପାଳନ କରିବା ପାଇଁ ବେଶୀ ତାଙ୍କର ଇଚ୍ଛା। ଆମର କ'ଣ, ଆମେ ଦର୍ଶନ କଲେ ଜାଣିଦେଉ ଯେ ଆମେ ଦର୍ଶନ ଭିତ୍ତିକ ଜୀବନଟାକୁ ବିତେଇବା ପାଇଁ, ଏଇଟା ଏମିତି କରିଦେଲେ ଏଇଟା ମିଳିଯିବ, ଏଇଟା ଏମିତି କରିଦେଲେ, ବାସ୍ତବକୁ ସେମିତି ହବନି, ଆମର ଅଧିକାରଟା କେବଳ ସାଧୁ ଦେଇପାରେ, ଜାଣନ୍ତି ସେ ଦେଇଛନ୍ତି। ତେଣୁ ହରେ କୃଷ୍ଣ ଭଗବାନଙ୍କର ଯେଉଁ ଇସ୍କନ ଯେଉଁ ତିନିଟା ଫାଉଣ୍ଡେସନ ରହିଛି, ତା ଭିତରେ ଇସ୍କନ ପ୍ରସିଦ୍ଧ ହେଲା ପ୍ରକୃତରେ ହରେ କୃଷ୍ଣ ମହାମନ୍ତ୍ର ପାଇଁ, ଆଉ ସେଇଟାକୁ ପ୍ରଭୁପାଦଙ୍କ ମହାପ୍ରଭୁଙ୍କର କୃପାଟା ସେ ପାଇକି ଆସିଥିଲେ, ପୃଥିବୀର ଆଛେ ଆଛେ ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାମ, ସବୁବେଳେ ବର୍ତ୍ତମାନ ଦିନ ରାତି ଚବିଶ ଘଣ୍ଟା ହରିନାମ ହେଉଛି, ଯେଉଁଠି ଗୋବଧ ହେଉଥିଲା ଗର୍ଭରେ ଶିଶୁମାନଙ୍କୁ ମାରନ୍ତି, ମଧ୍ୟମାଂସ ସେବନ, ସେ ଜାଗାରେ ଆଜି ନାମ ହେଉଛି କମ୍ ବଡ଼ କଥା ନା। ଚପସିଟି ଭକ୍ତମାନେ କରୁଛନ୍ତି, ନାମ ହେଉଛନ୍ତି, କୀର୍ତ୍ତନ ହେଉଛି। ତେଣୁ ଏ ନାମ ପ୍ରଚାର, ଆଉ ଦ୍ୱିତୀୟ ହେଲା ଗୀତାର ବାଣୀ ପ୍ରଚାର। କାହିଁକି ଗୀତାର ବାଣୀକୁ ଏତେ ଗୁରୁତ୍ୱ ଦିଆଯାଇଛନ୍ତି? ଏଠି ସିଦ୍ଧର୍ଶନ ସବୁ ତାଙ୍କ ଟୀକାରେ ଆଚାର୍ଯ୍ୟମାନେ ସବୁ ଲେଖିବେ, ଭଗବାନ ବହୁତ ଚିନ୍ତା କରୁଛନ୍ତି। ମୁଁ ରୂପ ମାଧୁର୍ଯ୍ୟ ଲୀଳା ସବୁ ବିସ୍ତାର କଲି ଏଠି, କିନ୍ତୁ ଲୋକମାନଙ୍କୁ ଆସ୍ୱାଦନ କରିପାରିବେ ନାହିଁ। କାହିଁକି ଏମାନେ ମୋହ ଦ୍ୱାରା ସବୁ ପୁରା ଗ୍ରସ୍ତ ହୋଇକି ରହିଛନ୍ତି, ସବୁ ଦେହ ଦୈହିକ ସ୍ତ୍ରୀ ପୁତ୍ର କନ୍ୟା ଧନରେ ରହିଛନ୍ତି। ଏ ଲୋକ ଏମାନଙ୍କ ମୋହ ନ ଭାଙ୍ଗିଲେ କେବେ ମୋ ରୂପ ଗୁଣ ମୁଁ ପଳେଇଯିବି, କିନ୍ତୁ ତା ପୂର୍ବରୁ ମୋତେ ଏ ଲୀଳା କରିକି ଯିବାକୁ ପଡ଼ିବ। ସେଥିପାଇଁ ତାଙ୍କ ବାଣୀକୁ, ତାଙ୍କ ମୁଖର ବାଣୀକୁ ଦେବେ। ଏ ଗୋଟିଏ ଶାସ୍ତ୍ର ଯେଉଁଠି ଭଗବାନ ସମ୍ପୂର୍ଣ୍ଣ କିଏ ଲେଖିଛନ୍ତି, ବଳଦେବ ବିଦ୍ୟା ହଉ ଶୁଣନ୍ତି। ସେଥିପାଇଁ ପ୍ରଥମେ ଏ ଟୀକାର ପ୍ରଭୁପାଦ ସମର୍ପଣ ଦେଇଛନ୍ତି କାହାକୁ, ବଳଦେବ ବିଦ୍ୟାଭୂଷଣଙ୍କୁ। ପ୍ରଭୁପାଦଙ୍କର ଭଗବତ ଗୀତା କେବଳ ଗୋଟିଏ ଟୀକା ଉପରେ ଆଧାରିତ ନାହିଁ। ଏଇ କଥା ମୁଁ କହୁଥିଲି, ପ୍ରଭୁପାଦଙ୍କର ପଢ଼ିବା ପରେ ଯଥାଯଥ ସେପାଇଁ ସେ ଲେଖିଛନ୍ତି। ଆମେ କ'ଣ କହୁଛେ ଓଡ଼ିଆରେ, ଭଗବତ ଗୀତା ମୌଳିକ ରୂପରେ, ହିନ୍ଦୀରେ କ'ଣ କହାଯାଏ, ଭଗବତ ଗୀତା ଯଥାଯଥ, ଯେଭଳି ଯେଭଳି ଯଥାଯଥ। କ'ଣ ଯଥାଯଥ? ଯେ ଆଚାର୍ଯ୍ୟମାନେ ଯେଭଳି ଭାବରେ ବ୍ୟାଖ୍ୟା କରିକି ଯାଇଛନ୍ତି, ଜଣେ ତା ଜୀବନରେ ସଫଳତାଟା ପ୍ରାପ୍ତ ହୁଏ, ଭକ୍ତି ଜୀବନରେ ବିଶେଷ କରି, ସେ ଯେତେ ପୂର୍ବତନ ଆଚାର୍ଯ୍ୟମାନଙ୍କର ମତକୁ ସମ୍ମାନ ଦିଏ, ସେଇ ମତ ଉପରେ ଚାଲେ। କାରଣ ସେମାନେ ଭଗବାନ ପରୀକ୍ଷାରେ ଜଣେ ପାସ୍ କରି ଯାଇଛନ୍ତି। ଏ ଯେଉଁ ଛୁଆମାନେ ସବୁ ସ୍କୁଲରେ ପରୀକ୍ଷା ଦିଅନ୍ତି, ଦଶମ ଶ୍ରେଣୀ ଛୁଆ, ତାଙ୍କର କ'ଣ ହେଇଥିବ, ଦଶମ ଶ୍ରେଣୀ ଛୁଆ ସେ ପାସ୍ କରିକି ପଳେଇଲା, କୋଡ଼ି ପଳେଇଲା, ପ୍ଲସ୍ ଟୁ ପଳେଇଲା। ଯେ ଦଶମ ଶ୍ରେଣୀରେ ପଢ଼ୁଛି, ତାର ଏକ୍ଜାମିନେସନ୍ ଅଛି, ସେ ଯଦି ପଚାରିବ, ସେ କାହାକୁ ପଚାରିବ, ତା ସାଙ୍ଗକୁ ଯେତେ ପଚାରିଲେ ବି ସେ ହେଇପାରିବନି, କିମ୍ବା ଏ ଜଗତର ଯେତେ ଲୋକକୁ ପଚାରିଲେ ବି ସେ ଯେଉଁ ପିଲାଟା ପାସ୍ କରିକି ଯାଇଛି ତାକୁ ପଚାରିବା ଦରକାର। ସେ ଏକ୍ଜାମିନେସନ୍ଟା ଫେସ୍ କରିଛି ତାକୁ ପଚାରିଲେ ସେ କହିଦେବ। ପଚାରିବାର ଅଛି ଯେ ପାସ୍ କରିଏ ତାକୁ ପଚାର। ସେଭଳି ଆଚାର୍ଯ୍ୟମାନେ କ'ଣ, ସେମାନେ ତାଙ୍କ ଜୀବନରେ ପାସ୍ କରିକି ଯାଇସାରିଛନ୍ତି। ସେ ତ ସେ ଜଗତର ଲୋକ, ଯଦି ତୁମେ ମେଟେରିଆଲ୍ ଦୃଷ୍ଟିରୁ ଚିନ୍ତା କରିବ, ସେମାନଙ୍କର ପରୀକ୍ଷାରେ ପାସ୍ ହେଇସାରିଛି। ଆମକୁ ପରୀକ୍ଷା ଦେବାକୁ ପଡ଼ିବ, ପରୀକ୍ଷା ଦେବା ଲୋକ କେତେବେଳେ ହେଲେ ପରଫେକ୍ଟ ନୁହେଁ। ତୁ ଯଦି ପରୀକ୍ଷା ଦେବାକୁ ଯିବ, ତୁମେ ତୁମ କୋଶ୍ଚିନ୍ଟା ବାଜିପାରେ ନ ବାଜିପାରେ, ତୁମେ କିଛି ନାହିଁ, ତୁମେ ପଢ଼ିଥାଅ ଭଲ ଭାବେ, କିଛି ଅସୁବିଧା ନାହିଁ, କୋଶ୍ଚିନ୍ ଅଲଗା ଚାଲି ଆସିବ। ସେଗୁଡ଼ା ଆମେ ଯାହା ଜୀବନରେ ସବୁ ଜାଣିଛେ, ସବୁ କିଛି କରିଛେ, କିଛି ନାହିଁ, ଏମିତି ଗୋଟେ ପରିସ୍ଥିତି ପଡ଼ିଛି, ସବୁ ଓଲଟା ହେଇଯିବ। ଆଉ ତୁ ପରୀକ୍ଷା ଦେଇନୁ, ପରୀକ୍ଷାଟା କାହା ପାଇଁ, କେତେବେଳେ କେଉଁ କୋଶ୍ଚିନ୍ ସିଲେକ୍ସନ୍ ହେବ କିଏ ଜାଣିଛି? ଜୀବନରେ ଯେ ଆମ ପାଇଁ ପରୀକ୍ଷାଟା କ'ଣ ରହିଛି କିଏ ଜାଣନ୍ତି? ଆଚାର୍ଯ୍ୟମାନେ କ'ଣ, ସେମାନେ ପାସ୍ ହେଇକି ପଳେଇଛନ୍ତି, ତାଙ୍କର ଆଶ୍ରୟ ଆମକୁ ରହିବାକୁ ପଡ଼େ। ସେଥିପାଇଁ ଯଥାଯଥ ପ୍ରଭୁପଦ ତାକୁ ଯଥାଯଥ ଶବ୍ଦ ବା ମୌଳିକ ଆଜ୍ ଇଟ୍ ଇଜ୍, ଆଜ୍ ଇଟ୍ ଇଜ୍ ପ୍ରଭୁପଦ ଲେଖିଛନ୍ତି। ଯଥା ଯେଭଳି ରୂପରେ ସେଭଳି, ଯଥାଯଥ ବା ମୌଳିକ ରୂପରେ, ମୂଳ ରୂପରେ। ତେଣୁ ଇସ୍କନ ଯେଉଁ ତିନିଟି ଭିତ୍ତିଭୂମି ରହିଛନ୍ତି, ଗୋଟିଏ ହେଲେ ମହାପ୍ରସାଦ, ଗୋଟିଏ ହେଲେ ଭଗବାନଙ୍କର ନାମ। ଭଗବାନଙ୍କର ନାମ ଯେଉଁଠି ହେଉନି ସେଠି ଭଗବାନ ପ୍ରସନ୍ନ, କଲୋ ବିଶେଷଣ ସନ୍ତୋଷ ଭବତୀ ଯୁବକ ସମୟ ଲେଖିଛି। କଳିଯୁଗରେ ନାମ ସଂକୀର୍ତ୍ତନରେ ମହାପ୍ରଭୁଙ୍କର ଭାରି ସନ୍ତୋଷ ହଉ, ବର ନାମ ହେଉଛି। ସେଥିପାଇଁ ପ୍ରାଚୀନ ମନ୍ଦିର ମାନଙ୍କରେ, ଆମରି ମନ୍ଦିର ସିନା ଭୋଗ ଲାଗିବ, ପୂଜାରୀ ସେଠି ନାମ କରିବ, କୀର୍ତ୍ତନ ନାମ, ଠାକୁର କେବେ ଖାଲି ରହିବେନି। ନାମ ନ କଲେ ତାଙ୍କୁ ଭଲ ଲାଗିବନି କିଛି, ଆଉ ଭଗବାନଙ୍କୁ କିଛି ଭଲ ଲାଗେନା ନାମ ନ କରା। ସବୁବେଳେ ମନ୍ଦିର ମାନେ ସବୁବେଳେ ନାମ ଚାଲିଥିବ, ଭାରି ସନ୍ତୋଷ ତାଙ୍କର ହୁଏ। ପ୍ରଭୁପାଦ କାହିଁକି ବଡ଼ ସାଧୁ ଜଗତରେ? ଭାରତବର୍ଷରେ ବହୁତ ସାଧୁ ରହିଛନ୍ତି, ସେମାନଙ୍କର ସାଧନ, ସେମାନଙ୍କର ଭଗବତ ପ୍ରାପ୍ତି ବା ଏଥିରେ ଆମର କିଛି ସନ୍ଦେହ ନାହିଁ। କିନ୍ତୁ ଭଗବାନଙ୍କର ଯେଉଁ ଇଚ୍ଛାଟା, ଯେଉଁଟା ଭଗବାନ ଚାହୁଁଥିଲେ, ସେଟାକୁ ପୂରଣ କରିଛନ୍ତି। ସେଟା ପ୍ରଭୁଙ୍କର ଇଚ୍ଛା ଥିଲା ଜଗତରେ ଭଗବାନଙ୍କର ନାମ ପ୍ରଚାର ହେବ। ଆଉ ଏଇ ଯେଉଁ କଥା ମୁଁ କହୁଥିଲି, ବର୍ତ୍ତମାନ ବସି ବସିକି ଦେଖୁଛି ସବୁ ଟିକିନିକ କରିକି, ଯେତେ ଜଣ ଆଧ୍ୟାତ୍ମିକ ବା ସ୍ପିରିଚୁଆଲ ସାଇଡ଼କି ଆସୁଛନ୍ତି, ଯେଉଁମାନେ ଆଧ୍ୟାତ୍ମିକ ଜୀବନକୁ ଆସୁଛନ୍ତି, ସେମାନଙ୍କର ଟଚ୍ ଇସ୍କନ ସାଙ୍ଗରେ ଥିବ। ଦେଖ ତୁମେ ପରୀକ୍ଷା, ସେ କେଉଁ ସଂସ୍ଥାକୁ ପରେ ଯିବ, ସେ କୋଉ ଅଲଗା ମଠକୁ ଗଲା କୁଆଡ଼େ ଗଲା, କିନ୍ତୁ ତାକୁ ସୃଷ୍ଟି କରିଥିବେ ଇସ୍କନ ଲୋକ। କାରେ ଭିତ୍ତିଭୂମି ଗୁଡ଼ାକ ରହିଛି, ଆମ ପାଖରେ ଗୀତା ରହିଛନ୍ତି, ଆଉ ନାମ ରହିଛନ୍ତି, ମହାପ୍ରସାଦ ରହିଛନ୍ତି, ତାଠୁ ସବୁଠୁ ବଡ଼ ଜିନିଷ ହେଲା ପ୍ରଭୁପଦଙ୍କର ବ୍ଲେସିଂସ। ପ୍ରଭୁପଦ ଜଣେ ସାଧୁଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଥିଲା ଏ ଜଗତରେ କେମିତି ମହାପ୍ରଭୁଙ୍କର ବାଣୀ ପ୍ରଚାର। ତେଣୁ ଏ ତିନୋଟି ଭିତ୍ତିଭୂମି ଉପରେ ଆମର ଇସ୍କନର ଯାହା କୁହନ୍ତି ଦୃଢ଼ତା ରହିଛି ପୁରା। ସେମାନେ କେବେ ପ୍ରସାଦ ଆଉ ଭଗବାନଙ୍କର ବାଣୀ ପ୍ରଚାର, ଏ ଯେ ବୁକ୍ ଡିଷ୍ଟ୍ରିବ୍ୟୁସନ୍, ପ୍ରଭୁପଦ ସେମାନେ ସବୁବେଳେ ଷ୍ଟ୍ରେସ୍ ଦିଅନ୍ତି ବୁକ୍ ଡିଷ୍ଟ୍ରିବ୍ୟୁସନ୍। ପ୍ରଭୁପଦ କୁହନ୍ତି ଆଇ ୱିଲ୍ ନେଭର୍ ଡାଏ, ଆଇ ୱିଲ୍ ଆଲି ୱିଥ୍ ମାଇ ବୁକ୍ସ। ପ୍ରଭୁପଦ ସବୁବେଳେ କୁହନ୍ତି ମୁଁ କେତେବେଳେ ମୃତ୍ୟୁବରଣ କରିବିନି, ମୋ ଗ୍ରନ୍ଥମାନଙ୍କରେ ମୁଁ ହିଁ ରହିବି। ପ୍ରଭୁପଦଙ୍କର ଗୋଟେ କନ୍ଭରସେସନ୍ ଅଛି, ସେ ଲେକ୍ଚରରେ କହୁଛନ୍ତି ସେ ଭକ୍ତମାନଙ୍କୁ ଯେ 10,000 ବର୍ଷ ପର୍ଯ୍ୟନ୍ତ ଇସ୍କନ ରହିବ ମାନେ କ'ଣ। ପ୍ରଭୁପଦ ସେଠି କହୁଛନ୍ତି 10,000 ବର୍ଷ ପର୍ଯ୍ୟନ୍ତ ଇସ୍କନ ରହିବ। ଫର 10,000 ଇୟର୍ ମାଇ ବୁକ୍ସ ୱିଲ୍ ବି ଲ ବୁକ୍ସ ଇନ୍ ଦି ସୋସାଇଟି, ପ୍ରଭୁପଦ କହିଛନ୍ତି। ଏଇଟା ସତ କଥା, ଇସ୍କନରେ କ'ଣ ବି ହେଇପାରେ ପ୍ରଭୁପଦ କହିଛନ୍ତି ମାନେ ଇସ୍କନ ରହିବ, କିନ୍ତୁ 10,000 ବର୍ଷ ପର୍ଯ୍ୟନ୍ତ ପ୍ରଭୁପଦଙ୍କର ଶିକ୍ଷା, ଏ ବୁକ୍ସ ଯେଉଁ ପ୍ରଭୁପଦ ଯେଉଁ ଶିକ୍ଷା ଦେଇଛନ୍ତି, ଏଇଟା ହିଁ ପ୍ରୋମିନେଟ୍ ସବୁବେଳେ ରହିବ, ଆଉ କିଛି ରହିବନି। ଏ ଅଲଗା ଗ୍ରନ୍ଥ ଯେଉଁ ସବୁ ହାୟର ଟପିକ୍ସ ରହି ତାକୁ ଲୋକ ଖେଳେଇବିନି। ଦେଖ ତୁମେ ବର୍ତ୍ତମାନ କିଏ ଖେଳୁଛି, କିଏ ଟୀକା ଟିପ୍ପଣୀ, କିଏ ରସଶାସ୍ତ୍ର, ଏଗୁଡ଼ା ହାତ ମାରିବେନି, ଏଗୁଡ଼ା ଅସଂସ୍କାର ଯିବ। ଏ ବିଷୟରେ ଜଳି ବୁଡ଼ିକି ତାଙ୍କ ସଂସାର ବିଷୟ ନେଲେ ଦିବାନିଶୀ ଜଳେ, ସେ କ'ଣ କାହଣ ଖେଳିବେ। ସେଥିପାଇଁ ପ୍ରଭୁପଦ 10,000 ବର୍ଷ ପର୍ଯ୍ୟନ୍ତ ମୋର ବୁକ୍ସ ହେଉଛି ଲ ବୁକ୍ସ। ଲ ବୁକ୍ସ, ଲ ବୁକ୍ସ ମାନେ କ'ଣ, ଆଇନ ଗ୍ରନ୍ଥ ଫର ଦି ସୋସାଇଟି। ଏ ସମାଜ ପାଇଁ ପ୍ରଭୁପଦଙ୍କର ଗ୍ରନ୍ଥ ଆଇନ ଗ୍ରନ୍ଥ ହବ ହିଁ ଏଇଟା। ସେଥିପାଇଁ ପ୍ରଭୁପଦ ସବୁବେଳେ ଷ୍ଟ୍ରେସ୍ କରୁଥିଲେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଉପରେ। କାହିଁକି ବୁକ୍ ଡିଷ୍ଟ୍ରିବ୍ୟୁସନ୍ କହୁଥିଲେ ନା, ଇଏ ହେଉଛି ଭଗବାନଙ୍କର ବାଣୀ ଅବତାର, ଆଉ ତାଙ୍କର କରୁଣା ଶକ୍ତିଟା ସେ ଏମିତି ମନକୁ ମନ ଲେଖିଥିବା। ପ୍ରଭୁପଦ ଯେତେବେଳେ ନିଜ ଗ୍ରନ୍ଥ ପଢ଼ନ୍ତି ସିଏ ବି ନିଜେ ଆଶ୍ଚର୍ଯ୍ୟ ଜାଣିଦାରି, ମୋତେ ବି ଆନନ୍ଦ ଦେଉଛି ମୋ ଗ୍ରନ୍ଥ, ଭଗବାନଙ୍କର ଶକ୍ତି। ଗୁରୁଦେବ ସେ ଶବ୍ଦ କୁହନ୍ତି ସବୁବେଳେ, କୃଷ୍ଣ ଶକ୍ତି ପରିକର ପୁଷ୍ଟ, କୃଷ୍ଣ ଶକ୍ତି ପରିକରରେ ସେ ପୁଷ୍ଟ ହୋଇଛନ୍ତି। ଆମେ କ'ଣ ମାୟା ଶକ୍ତି, ମାୟାର ପରିକର, ମାୟା ଶକ୍ତି ଦ୍ୱାରା ବଳବାନ, ଯାହା ବଳ ସବୁ ଅଛି ମନର ବୁଦ୍ଧିର ଯାହା ସବୁ, ଏଇଟା ସବୁ ମାୟା ଶକ୍ତି, ସେ କୃଷ୍ଣ ଶକ୍ତି ପରିକର ପୁଷ୍ଟ। ତାଙ୍କର ଗ୍ରନ୍ଥ ତୁମେ ବହୁତ କିଛି ଟୀକା ଟିପ୍ପଣୀ ଯାହା କିଛି ପଢ଼, ସେ କ'ଣ ସେଇଟା ସବୁ ଜ୍ଞାନ ତୁମେ ଲାଭ କଲ, ଠିକ୍ ଅଛି, ସେଗୁଡ଼ା ସବୁ ପ୍ରଭୁପଦ ଗ୍ରନ୍ଥର ଅଛି। ସେଥିପାଇଁ ଗୁରୁଦେବ କୁହନ୍ତି ଏଭ୍ରିଥିଙ୍ଗ ଇଜ୍ ଇନ୍ ପ୍ରଭୁପଦ ବୁକ୍ସ, ଯାହା ତୁମେ ଖୋଜିବ ପ୍ରଭୁପଦ ଗ୍ରନ୍ଥର ଅଛି, ସବୁ ଅଛି। ବିଭିନ୍ନ ଟୀକା ଟିପ୍ପଣୀ ଖେଳେଇକି ମୁଁ ଦେଖିଛି ସବୁ ପ୍ରଭୁପଦ ଗ୍ରନ୍ଥର, ପ୍ରଭୁ ସବୁ ଲେଖି ଦେଇଛନ୍ତି ସିଟ୍ ଫର୍ମରେ, ସବୁ ଅଛି। ସେଥିପାଇଁ ଗୀତା ମୋର ଇଚ୍ଛା ଗୀତାଟିକି, କାରଣ ପ୍ରଭୁପଦଙ୍କର ଗୀତା ଯେତେଜଣ ଆଜି ସବୁ ଭକ୍ତ ହେଇଛନ୍ତି ପ୍ରାୟତଃ, ଆଜିକାଲି ଆମର ଏସବୁ ଅଲଗା ଷ୍ଟାଇଲ ହେଇଗଲା ପ୍ରଚାର, ଯେ ତାଙ୍କୁ ଯେଉଁ ବେଶ କରାହଉଛି, ପିଲାଙ୍କୁ ଡକା ହେଉଛି, ତାଙ୍କୁ ରୋଷେଇ କରି ଦିଆହେଉଛି, ଏତେ କେତେ ହାର୍ଡସିପ୍ ନେଇକି ଆମେ ସବୁ ଡିବୁଟି ତିଆରି କରୁଛେ ବିଭିନ୍ନ ପ୍ରକାର। ସେତେବେଳେ ଆମର ଆମ ସମୟରେ କିଛି ନଥିଲା, ସେତେବେଳେ ଭକ୍ତ ହେବା ପାଇଁ କେବଳ ଗୋଟିଏ ଜିନିଷ ରହିଥିଲା, ବୁକ୍ ଡିଷ୍ଟ୍ରିବ୍ୟୁସନ୍, ଲୋକଙ୍କୁ ଖାଲି ଗ୍ରନ୍ଥ ଦେଇ ପଳେଇ ଆସ, ସେ ଭକ୍ତ ହେଇଗଲେ। ଯେତେଜଣ ସେତେବେଳେ ସବୁ ଜଏନ୍ କରୁଥିଲେ ସବୁ ଗ୍ରନ୍ଥ ପଢ଼ିକି, ଖାଲି ଗ୍ରନ୍ଥ ପଢ଼ୁଥିଲେ ଭଲ ଲାଗୁଥିଲା। ଏ ଗୀତାର ପ୍ରଚାର ପାଇଁ ପ୍ରଭୁପଦ ସବୁବେଳେ ପ୍ରଭୁପଦଙ୍କର ଗ୍ରନ୍ଥର ପ୍ରଚାର ଡାଇରେକ୍ଟ, ପ୍ରଭୁପଦ ଯେଉଁଟା ସବୁ ଲେଖିଛନ୍ତି ସେଗୁଡ଼ା ସେଇଟା ବହୁତ ଆବଶ୍ୟକ ସମାଜରେ। ଏଇଟା ଲ ବୁକ୍ସ, ତା ଭିତରେ ଗୀତା, ପ୍ରଭୁପଦ ଗୀତାରେ ଭଗବାନଙ୍କର ପୁନେ ଯାଇଥିଲେ ପ୍ରଥମ ଥର ପାଇଁ, ଗୀତା ଜୟନ୍ତୀ ଏକାଦଶୀରେ ମୁଁ ପହଞ୍ଚିଥିଲି, ସେଦିନ ରାତିରେ ଗୋଟେ ପ୍ରୋଗ୍ରାମ ଥିଲା ବ୍ରାହ୍ମଣ ପ୍ରଭୁଙ୍କ ଘରେ। ପ୍ରଥମ ସେଦିନ ଇଂଲିଶରେ କହୁଥିଲି ମୋ ଜୀବନରେ, ସେଇଟା କ'ଣ ଡିଫରେନ୍ସ ରହିଛି, ସେଠି ଗୋଟେ ପଏଣ୍ଟ ମୋର ମନରେ ଆଜି ପର୍ଯ୍ୟନ୍ତ ରହିଛି। ପ୍ରଭୁପଦ ଏଇଟାକୁ ଲେଖିଛନ୍ତି ତାଙ୍କର ଇଣ୍ଟ୍ରୋଡକ୍ସନରେ, ଯେ ବହୁତ ଗ୍ରନ୍ଥ ଗୀତାରେ 100 ଏଡିସନରୁ ଅଧିକା ଅଛି, ଭାରତରେ ବହୁତ ଲୋକ ଗୀତା ଲେଖିଛନ୍ତି। ସେଥିପାଇଁ ଆମେ ଆଲୋଚନା କରିବା ପ୍ରଭୁପଦଙ୍କର ଗ୍ରନ୍ଥରେ କ'ଣ ବିଶେଷତ୍ୱ ରହିଛି, କଣ ଏଥିରେ ଅଧିକା ଜିନିଷ ରହିଛି? ସେମାନେ ସବୁ ଗୀତା ଲେଖିଛନ୍ତି, ଗୀତାର ବହୁତ ଟୀକା ଟିପ୍ପଣୀ, ବହୁତ କିଛି, ବହୁତ ଦିଗରୁ ମହାତ୍ମା ଗାନ୍ଧୀ ବି ଗୀତା ଲେଖିଦେଇଥିଲେ, କିଏ କେତେ ପ୍ରକାର ସବୁ ଲେଖିଛନ୍ତି, ବିଭିନ୍ନ ପ୍ରକାର ତାଙ୍କ ଦୃଷ୍ଟିରୁ ତାଙ୍କର ବୁଦ୍ଧି ବିଚାରକୁ ନେଇକି ସେମାନେ ସବୁ ରଚନା କରିଛନ୍ତି। କିନ୍ତୁ ପ୍ରଭୁପାଦଙ୍କର ଯେଉଁ ମୌଳିକ ରୂପରେ ରଚନା କରିଛନ୍ତି, ଏଥିରେ ଆଉ ଗୋଟିଏ ଜିନିଷ ରହିଛି, କାହିଁକି ପ୍ରଭୁପାଦଙ୍କର ଗ୍ରନ୍ଥକୁ ବିତରଣ କରିବା ଦରକାର, ପଢ଼ିବା ଦରକାର। ପ୍ରଭୁପାଦ କହୁଛନ୍ତି, ଯଦି କେହି ହାୟର ଷ୍ଟଡି କରିବା ପାଇଁ ଚାହେଁ, ହି ସୁଡ୍ କମ୍ପ୍ଲିଟ୍ ମାଇ ବୁକ୍ସ ଫାଷ୍ଟ। ସେ ତିନିଥର ଚାରିଥର ପ୍ରଭୁପାଦଙ୍କ ଗ୍ରନ୍ଥକୁ ସବୁ ପଢ଼ିବା ଦରକାର। ଯେ ପ୍ରଭୁପାଦ ଗ୍ରନ୍ଥ ପଢ଼ିନେ ସେ ଅଲଗା ଗ୍ରନ୍ଥକୁ ହାତ ମାରିବା ଉଚିତ ବି ନାହିଁ, ସେ ନିଶ୍ଚିତ ଭୁଲ ବୁଝିବ, ଆଉ ଯେଉଁଦିନ ହେଲେ ପ୍ରଭୁପାଦଙ୍କୁ ଛୋଟ ବୋଲି ଜ୍ଞାନ କରିବ, ସେ ବୁଝିପାରିବନି। ସେ ଜାଣିନି ଯେ ସେ ଟିଚିଂ ସେଟା ସବୁ ପ୍ରଭୁପାଦଙ୍କ ପାଖରେ ଅଛି, ସବୁ ରହିଛି। ଜଣେ ଭକ୍ତର କର୍ତ୍ତବ୍ୟ ପ୍ରତିଦିନ ପ୍ରଭୁପାଦଙ୍କ ଗ୍ରନ୍ଥ ପଢ଼ିବା ଦରକାର। ବହୁତ କିଛି କଥା ଶୁଣିଦେଉଛେ ଆମେ, ବହୁତ ବଡ଼ 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 ସେ କଥାରେ କିଛି, ସେଟା ଶୁଣିଲେ ମୁଁ କହୁଥିଲି ନା, ଏଇଟା ସବୁ କର୍ଣ୍ଣ ଲାମ ପଟେ, ତୁମର କିଛି କାମ ଦେବନି ବେଶୀ କିଛି। ମାନେ ଯିଏ କହୁଛନ୍ତି ସେ ଯଦି ମହାଜନ ନ ହେଇଥିବେ, ସେ ଜ୍ଞାନଟା କେବଳ ତୁମର ମନକୁ ଗୋଟେ ଶାନ୍ତ ଦେବ, ବା ତୁମର କିଛି ନାହିଁ, ତୁମକୁ କିଛି ଗୋଟେ ରିଲାକ୍ସ ଦେଉଛି। ସେ ମାଇଣ୍ଡ, ସେ ମନରୁ କହୁଛି ତୁମ ମନକୁ ପ୍ରସନ୍ନ ଦେବ, ସେ ବୁଦ୍ଧିରୁ କହୁଛି ତୁମ ବୁଦ୍ଧିକୁ ପ୍ରସନ୍ନ, ତୁମ ବୁଦ୍ଧି ଦ୍ୱାରା କିଛି ଗ୍ରହଣ କରିବ। ସେ ଆତ୍ମାରୁ କହୁନି, ମାନେ ପରମାତ୍ମା ସ୍ଥିତିରେ, ପରମାତ୍ମାକୁ ତ ସେ ଜ୍ଞାନ ଆସୁଛି, ମାନେ ତୁମର ପରମାତ୍ମା ତୁମର ଭଜନରେ ବିଶେଷ କିଛି କାର୍ଯ୍ୟରେ ଲାଗିବନି, ତୁମେ ତା ଦେହରେ ଏନର୍ଜି କିଛି ପାଇବନି, କେବଳ ମାଇଣ୍ଡ ସାଟିସ୍ଫିକେସନ୍ ଯାଉଛନ୍ତି କର୍ଣ୍ଣ ଲାମ୍ପ ଗୋଟେ ଶୁଣିବାକୁ ଭଲ ଲାଗେ ବା ଶହିଲା କର ପାରିବନି, କରିପାରିବନି, ସେ ସବୁ ମଧୁର ମଧୁର ଲାଗିବ। ସେଥିପାଇଁ ଆଚାର୍ଯ୍ୟଙ୍କର ବାଣୀକୁ ସବୁବେଳେ ପ୍ରତିଦିନ ପଢ଼ିବା ଦରକାର। ପ୍ରଭୁପାଦ ଗ୍ରନ୍ଥକୁ ତୁମେ ଯାହା ପଢ଼ୁଛ ପଢ଼, ହାୟର ଷ୍ଟଡି କରିବା ପାଇଁ ଚାହୁଁଛ, ପ୍ରଭୁପାଦ ଗ୍ରନ୍ଥ କମନ୍, କିନ୍ତୁ ପ୍ରଭୁପାଦ ଗ୍ରନ୍ଥ ନ ସାରିଲା ପର୍ଯ୍ୟନ୍ତ କେବେ ବି କୌଣସି ଟୀକା ଟିପ୍ପଣୀ କୌଣସି ହାତ ମାରିବା ଉଚିତ ନାହିଁ। ଯିଏ ମାରିବ ସେ ଭୁଲ ବୁଝିବ ହିଁ ବୁଝିବ, ଆଉ ସେ ଭାବିବ ଏଇଟା ପ୍ରଭୁପାଦ ଲେଖିନାହାନ୍ତି, ଆଉ ସେଇଟା ହିଁ ତାର ସ୍ପିରିଚୁଆଲ ଲାଇଫ୍ର ସବୁଠୁ ହାମ୍ପରିଂ, ସବୁଠୁ କ୍ଷତି ହେଇଯିବ, ସବୁଠୁ କ୍ଷତି ହେଇଯିବ। ତୁମେ ହାର ଷ୍ଟଡି କରିପାର, କିନ୍ତୁ ପ୍ରଭୁପାଦଙ୍କ ଗ୍ରନ୍ଥକୁ ବିଲକୁଲ ଫିନିଶ କରିବା ଦରକାର, ଆଉ ପ୍ରଭୁପାଦଙ୍କ ଉପରେ କ୍ଲିଅର ଅଣ୍ଡରଷ୍ଟାଣ୍ଡିଂ ରହିବା ଦରକାର, ନହେଲେ ତୁମେ ନିଶ୍ଚିତ ଦିନେ ନା ଦିନେ ପ୍ରଭୁପାଦଙ୍କର ଶିକ୍ଷାକୁ, ଆଜି ଯେଉଁମାନେ ଇସ୍କନକୁ ତ୍ୟାଗ କରିକି ଯାଆନ୍ତି, ସେମାନେ ଇସ୍କନ ତ୍ୟାଗ କରନ୍ତିନି, ଇସ୍କନକୁ ନିନ୍ଦା କରିଦେଇକି ପଢ଼ାନ୍ତି, ଏଠା ହେଲା ବଡ଼ ଯାଏ। ଇସ୍କନକୁ ନିନ୍ଦା କରିବା ଅର୍ଥ କ'ଣ? ପ୍ରଭୁପାଦଙ୍କୁ ନିନ୍ଦା କରିବା। ତୁମର କେଉଁଠି ରୁଚି ଅଛି ତୁମେ ଯାଅ, କିଛି ଅସୁବିଧା ନାହିଁ, ନିନ୍ଦା କରିକି ଯିବାଟା ନିନ୍ଦୁକର କାର୍ଯ୍ୟ, ଜଣେ ନିନ୍ଦା କରିକି ଯିବ ସେ ନିନ୍ଦୁକର କାର୍ଯ୍ୟ। ଏ ଯେଉଁ ମାନେ ମୁଁ ଅବଶ୍ୟ ସମାଲୋଚନାରେ କହୁନି, ଦେଖ ଝିଅମାନେ, ଯେଉଁ ଝିଅମାନେ ବା ପୁଅମାନେ, ପୁଅ ଝିଅ ସ୍ୱାମୀ ସ୍ତ୍ରୀ ବିବାହ ହେଇଥିବେ, ସେ ତାର ବିବାହ ହେଇଥିବେ, ସେ ତାର ବିବାହ ଭିତରେ ମନେକର ସ୍ୱାମୀ ଆଉ ଜଣେ ଭଲ ପାଉଛି, ସ୍ତ୍ରୀ ଆଉ ଜଣେ ଭଲ ପାଉଛି, ଏଇଟା ଆଜିକାଲି ହେଉଛି, ଆମେ ଏଥିରୁ ଜାଣିନଥିଲୁ ଛୁଆଟି ବେଳେ, କିମ୍ବା ଆମେ ଆମର ଜ୍ଞାନ ବି ଏଗୁଡ଼ା ନଥିଲା, ଏଇ ଦୁଇ ଚାରି ବର୍ଷ ହେଲା ଶୁଣୁଛୁ, ଏବଂ ଭଲ ପାଉନାହାନ୍ତି କି, ସେ ବାହା ହେଇଥିବେ ବି ତାକୁ ଆକୁ ଭଲ ପାଉଥିବ, ସେ ତାକୁ ଭଲ ପାଉଥିବ, ସେ ଯେତେବେଳେ ଛାଡ଼ିକି ତା ସ୍ୱାମୀକି ପଳାଉଛି, ସ୍ୱାମୀକି ନିନ୍ଦା କରିକି ଯାଉନି, ତା ଭଲ ପାଇବା ପାଇଁ ଯାଉଛି, ଏଇଟା ଗୋଟେ ମୁଁ ତାଙ୍କ କତିରୁ ଶିଖିଛି, କର୍ମୀ ଲୋକ କତିରୁ ମୁଁ ବସି ବସି ସବୁ ଶିଖୁଛି ନା। ଆଉ ତୁମେ କ'ଣ ପେପର ପଢ଼ ଯାହା ପରେ ମୁଁ ତୁମେ ଆଗରୁ କେବେ ପଢ଼ିନି, ଏଇ ଯେଉଁ ମ୍ୟାନେଜମେଣ୍ଟରେ ମଠ ମନ୍ଦିର କଲାବେଳେ ଦେଖିବାକୁ ପଡ଼ୁଛି ପେପର, ସେଇଦିନ ମୁଁ ସବୁ ଶିଖୁଛି ଖାଲି, ଆରେ ଏତେ କଥା ସବୁ ଅଛି, ଇଏ ଭଲ ପାଇଲା ସେ ତାକୁ ପଳାଇଗଲା। ସେତେବେଳେ ଗୋଟେ ପୁରୁଷକୁ ଭଲ ପାଇକି ପଳାଉଛି ସେ ଝିଅଟା, ସେ ସ୍ତ୍ରୀଟା ତା ସ୍ୱାମୀକି ନିନ୍ଦା କରିକି ଯାଉନି, ସେ ଯାଉଛି କେଉଁଥି ପାଇଁ, ତାର ସେଠି ଭଲ ପାଇବାଟା ହେଇଗଲା, ସେ ପଳାଇଗଲା, ଆଉ ସିଏ ସେ ସ୍ୱାମୀ, ମୋ ସ୍ୱାମୀ ଖରାପ ସେଠି ଯାଇକି ଗପସପି କରୁନି, ମୁଁ ତୁମକୁ ଭଲ ପାଇଲେ ମୁଁ ତୁମ ପାଖରେ ରହିବି। ସେଭଳି ଯଦି କିଏ ବି ଚାହୁଁଛି କୌଣସି ସାଧୁର ଆଶ୍ରୟ ନବ ଆଧ୍ୟାତ୍ମିକ ଜୀବନରେ, ତୁମେ ଯାଅ, ନିନ୍ଦା କରିକି ଯାଆନି, କାରଣ ତୁମେ ଏଠି ନିନ୍ଦା କରିକି ଯାଉଛ ମାନେ ତୁମର ନିନ୍ଦା କରିବାଟା ତୁମର ଗୋଟେ ସ୍ୱଭାବ, ତ ତୁମେ ସେଠି ଗଲା ପରେ ସେଠି କ'ଣ କରିବ, ସେଠି ନିନ୍ଦା କରିବ ପୁଣି ଆଉ କୁଆଡ଼େ ଯିବ, ଏ ନିନ୍ଦୁକ ସ୍ୱଭାବର କାର୍ଯ୍ୟ, ଭଲ ପାଇବାଟାର କାର୍ଯ୍ୟ ନାହିଁ। ସାଧୁ ସଂଘଟା ଯେ ଏ ଯେଉଁ ଶିକ୍ଷାଟା ଯେଉଁ କରାଯାଏ, ନିନ୍ଦା କରିକି ଶିକ୍ଷା କରାଯାଏ ନା, ଏଟା ଶିକ୍ଷା ନୁହେଁ, ଭଲ ପାଇବାରେ ଜଣେ ଶିକ୍ଷା କରନ୍ତୁ, ଭଲ ପାଇବାଟା ଯେଉଁଠି ରହିବ ସେଠି ଶିକ୍ଷାଟା ହେବ, ଏଠି ଭଲ ପାଇବାଟା ନାହିଁ ତୁମେ ସେଟା ଭଲ ନୁହେଁ ଏଇଟା ଭଲ, ତାପରେ କିଏ ଯିବ ଆଉ ଗୋଟେ ଦିନେ ଆଉ କେତେ ଦିନ ଯିବ ଏଇଟା ଭଲ ନୁହେଁ, ସେଟା ଏଇଟା ବେପାରୀ ବୁଦ୍ଧି, ଏଇଟା ସବୁ ବେପାରୀ ବୁଦ୍ଧି, ଏଇଟା ସାଧୁ ସଂଘ ନୁହେଁ, ଏସବୁ ବେପାରୀ କଥା। ସେଥିପାଇଁ ଏଇଥିପାଇଁ କୁହାଯାଉଛି ପ୍ରଭୁପାଦ ଗ୍ରନ୍ଥକୁ ପୁରା ଭଲ ଭାବରେ ପଢ଼ିବା ଦରକାର, ପୁରା ଭଲ ଭାବରେ ପଢ଼ିବା ଦରକାର, ତାପରେ ତୁମେ ଯାହା ଅଲଗା ଜିନିଷକୁ ପଢ଼ିବ, କିନ୍ତୁ ସବୁ ସବୁ ଜିନିଷ ପ୍ରଭୁପାଦ ଗ୍ରନ୍ଥର ଅଛି, ଚୈତନ୍ୟ ଚୈତନ୍ୟ ଭଗବତ ଗୀତା ଆଉ ଭାଗବତ, ମାନେ ପୁରା ତିନିଟି ଗ୍ରନ୍ଥରେ ପ୍ରଭୁପାଦ ସବୁ ଯେତେ ଟୀକା ଟିପ୍ପଣୀ ଯେଉଁଠି ଯାହା ସାର ଜିନିଷ ସବୁ ଭର୍ତ୍ତି କରିଦେଇଛି ତା ଦେହରେ ସବୁ ରହିଛି। ସେଥିପାଇଁ ଭକ୍ତମାନେ ପଢ଼ିବା ଦରକାର। ତେବେ ଏଇ ଭଗବତ ଗୀତା ପ୍ରଭୁପାଦଙ୍କର ଭଗବତ ଗୀତାରେ ପ୍ରଭୁପାଦ ପ୍ରଥମେ ବଳଦେବ ବିଦ୍ୟାଭୂଷଣଙ୍କୁ ସମର୍ପଣ କରିଛନ୍ତି। କାରଣ ମ୍ୟାକ୍ସିମମ୍ ପ୍ରଭୁପାଦଙ୍କର ପ୍ରାୟ ଅଧିକାଂଶ ପ୍ରଭୁପାଦଙ୍କର ଟୀକା ଭାଗବତର ଟୀକା ଅଧିକା ଆଣିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ପାଖରୁ, ଆଉ ଭଗବତ ଗୀତାରେ ପ୍ରାୟ ଅଧିକାଂଶ ଅଛନ୍ତି ବଳଦେବ ବିଦ୍ୟାଭୂଷଣଙ୍କ ପାଖରେ। ବିଶ୍ୱନାଥ ଚକ୍ର ଠାକୁରଙ୍କ ଟୀକା ବି ଅଛନ୍ତି। ତେଣୁ ଏଇ ଯେଉଁ ଭଗବତ ଗୀତା ପ୍ରଥମେ କାହିଁକି ଆବିର୍ଭାବ ହେଲେ, କାରଣ ପ୍ରଥମେ ସିଦ୍ଧ ସ୍ୱାମୀଙ୍କର ସେ ଗ୍ରନ୍ଥଟା କେଉଁଠି କେନ୍ଦି ହେଇଛି ଆଉ ଫେରୁନି, ମୁଁ ଭୁଲିଗଲି। ସେ ସିଦ୍ଧ ସ୍ୱାମୀଙ୍କର କାରଣ ପ୍ରଥମ ଟୀକାକାର ସିଏ ଭଗବତ ଗୀତାର, ତାଙ୍କର ମତକୁ ଆମେ ପଢ଼ିବା। ତାପରେ ପ୍ରଭୁପାଦ ସମସ୍ତଙ୍କର ଏ ଯେଉଁ ଇଣ୍ଟ୍ରୋଡକ୍ସନ୍ ଲେଖିଛନ୍ତି, ଇଣ୍ଟ୍ରୋଡକ୍ସନ୍ କ'ଣ କୁହାଯାଉଛି, ଉପକ୍ରମଣିକା, ଉପକ୍ରମଣିକାରେ ପ୍ରଭୁପାଦ ସମସ୍ତଙ୍କ କମେଣ୍ଟର ଏସେନ୍ସ ଆଣିଦେଇଛନ୍ତି ତା ଦେହରେ। ଇଦମ୍ ଖଲୁ ସକଲ ଲୋକ ହିତାବତାର ସକଲ ବନ୍ଦିତ ଚରଣ ପରମ କାରୁଣିକ ଭଗବାନ ଦେବକୀ ନନ୍ଦନ ତତ୍ତ୍ୱଜ୍ଞାନ ବିଜୃମ୍ବିତ ଶୋକମୋହ ବିଭ୍ରଂସିତ ବିବେକତୟା ନିଜ ଧର୍ମ ପରିତ୍ୟାଗ ପୂର୍ବକ ପରଧର୍ମ ବିସନ୍ଧିଷୁ ଅର୍ଜୁନ ଧର୍ମଜ୍ଞାନ ଉପଦେଶ ପ୍ଲବେନ ଏବ ତସ୍ମାତ୍ ଶୋକ ମୋହ ସାଗର ଉଦ୍ଦଧାର। ସଂସ୍କୃତ ଭାଷା ନା, ଆଉ କେତେ ଭଗବାନଙ୍କର ଏତେ ମଧୁର ଭାବରେ ସେ ରଚନା କରିଛନ୍ତି, ତାଙ୍କ ତ ଭଗବାନ ପ୍ରକଟ ହେଇଛନ୍ତି ବାଣୀ ରୂପରେ, ନହେଲେ କ'ଣ ଏମିତିକି ଲେଖିପାରିବେ? କେତେ ପଣ୍ଡିତ ଆସିବେ, କେତେ କିଏ କ'ଣ କହିବ, କିନ୍ତୁ ଏସବୁ ଆଉ ଆସିବେନି। ଇଦମ୍ ଖଲୁ ସକଳ ଲୋକ ହିତ ଅବତାର, ସମସ୍ତ ଲୋକଙ୍କର ଏ ନିଶ୍ଚିତ ଭାବରେ ସମସ୍ତ ଲୋକଙ୍କର ହିତ ପାଇଁ ଏ ଅବତାର, କାହାର, ଭଗବାନ କୃଷ୍ଣଙ୍କର। ସକଲ ବନ୍ଦିତ ଚରଣ, ସମସ୍ତ ଯାହାଙ୍କର ଚରଣକୁ ବନ୍ଦନା କରନ୍ତି। ପରମ କାରୁଣିକ ଭଗବାନ ଦେବକୀ ନନ୍ଦନ, କେତେ ସୁନ୍ଦର ଭାଷାରେ ସେ ଲେଖିଛନ୍ତି, ସକଳ ଚରଣ ବନ୍ଦିତ ପରମ କାରୁଣିକ ହିତାବତାର ଦେବକୀ ନନ୍ଦନ ତତ୍ତ୍ୱଜ୍ଞାନ ବିଜୃମ୍ବିତ, ତତ୍ତ୍ୱଜ୍ଞାନରେ ପୁରା ଯାହା କୁହନ୍ତି ଉଦ୍ଭୃତ ହେଇକି, ଶୋକମୋହ ବିଭ୍ରଂସିତ ବିବେକତୟା, ସରି ତତ୍ତ୍ୱଜ୍ଞାନ ବିଜୃମ୍ବିତ ଶୋକମୋହ ବିଭ୍ରଂସିତ ବିବେକତୟା, ତତ୍ତ୍ୱଜ୍ଞାନରୁ ବିଦୂରିତ ବିଜୃମ୍ବିତ ତ୍ୟାଗ କରିକି, ଶୋକମୋହ ବିଭ୍ରଂସିତ ହେଇକି, କିଏ ନିଜ ଧର୍ମ ପରିତ୍ୟାଗ ପୂର୍ବକ, ନିଜ ଧର୍ମକୁ ଛାଡ଼ିବା ପାଇଁ ଶୋକମୋହରେ ଏଣେ ଭାସିଗଲେଣି, ତତ୍ତ୍ୱଜ୍ଞାନ ପୁରା ଭୁଲିଗଲେନି, କିଏ, ଇଏ ଅର୍ଜୁନ ଜୀବନ ସ୍ଥିତି ହେଉଛି ଏହା, ତାର ତତ୍ତ୍ୱଜ୍ଞାନ କିଛି ନାହିଁ, ମୁଁ କିଏ, ମୁଁ କେଉଁଠୁ ଆସିଛି, ମୁଁ କାହିଁକି ଦୁଃଖ ପାଉଛି, କୁଆଡ଼େ ଯିବି, ଆତ୍ମା କ'ଣ, ଶରୀର କ'ଣ, ମନ କ'ଣ, ଏଗୁଡ଼ା ଖାଲି ଥିଓରିଟିକାଲ ଆମେ ଏଗୁଡ଼ା ଜାଣିଛେ ନା, ଆଉ ପ୍ରାକ୍ଟିକାଲ କିଛି 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 ଆସିବନି। ଭୋକ ଲାଗିଲେ ତୁମେ କ'ଣ କହିବ, ମୋ ଆତ୍ମା କି ମୁଁ ବର୍ତ୍ତମାନ ଆଉ ଅଧଘଣ୍ଟା ପରେ ଖାଇବି, ଭୋକ ଲାଗିଲା ମୁଁ, ତୁମେ ରାଗ ଲାଗିଲା, ଆଉ ମୋର ଏଇଟା କମ୍ ହେଲା, ମୋର ଏଇଟା ବେଶୀ ହେଲା, ଏଇଟା ଭଲ ହେଲାନି, ଏଇଟା ଖରାପ ହେଲା, କିନ୍ତୁ ଏଇଟା ଆସିବ ହିଁ ନାହିଁ ଏତେ ଶୀଘ୍ର, କୌଣସି ଜୀବନ ଏଇଟା ଏବେ ଜୀବନ ଲକ୍ଷଣ ଏଇଟା ସେ ଲେଖିଲେ। ତତ୍ତ୍ୱଜ୍ଞାନ ବିଜୃମ୍ବିତ ଶୋକମୋହ ବିଭ୍ରଂସିତ, ଶୋକମୋହରେ ବିଭ୍ରଂସିତ ବିବେକ, ବିବେକ ତାର କିଛି ନାହିଁ, ନିଜ ଧର୍ମ ପରିତ୍ୟାଗ ପୂର୍ବକ ପରଧର୍ମ ଅଭିସନ୍ଧି ଅର୍ଜୁନ, ନିଜ ଧର୍ମକୁ ପରିତ୍ୟାଗ କରିଦେଇକି ପରଧର୍ମ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି, କିଏ, ନିଜ ଧର୍ମ କ'ଣ, କ୍ଷତ୍ରିୟ, ମାନେ ଗୋଟେ କେତେ ବଡ଼ ଇଣ୍ଟେଲିଜେଣ୍ଟ କାମ ସେ, ଶୋକମୋହରେ ବିଜୃମ୍ବିତ ଏ ତତ୍ତ୍ୱଜ୍ଞାନ ତତ୍ତ୍ୱଜ୍ଞାନ ନାହିଁ, ଶୋକ ମୋହରେ ତାଙ୍କର ବିବେକ ନଷ୍ଟ ହେଇଯାଇଛି, କିନ୍ତୁ ଦେଖ ଉପର ଧର୍ମକୁ ଗ୍ରହଣ କରିବା ପାଇଁ, ଇଏ ହେଉଛି ଆମମାନଙ୍କର ସ୍ଥିତି, ଅବସ୍ଥାଟା କ'ଣ ଆମେ ବୁଝୁନେ ପ୍ଲାଟଫର୍ମଟା, କିନ୍ତୁ ଆମେ ଚାହୁଁଛେ ଆଉ ଗୋଟେ ଜିନିଷକୁ ଅଧିକ, ସେଥିପାଇଁ ଅଧିକାରକୁ କେବେ ଅତିକ୍ରମ କରିପାରିବା ନାହିଁ ତୁମେ, ତୁମେ ଜାଣିଲେ ବହୁତ ଜିନିଷ ତୁମ ଅଧିକାର ପରିବର୍ତ୍ତନ ହୁଏ ନା, ଗୋଟେ ଲୋକ ବହୁତ ତତ୍ତ୍ୱ ଜାଣିଛି, ବହୁତ କିଛି ଜାଣିଛି, ତା ଅର୍ଥ ନୁହେଁ ତା ଗୋଟେ ହାୟର ଅଧିକାର ହେଇଗଲା ନା, ଅଧିକାର ଜିନିଷ ଅଲଗା, ଅର୍ଜୁନ ତାଙ୍କ ଅଧିକାରଟା ବଦଳାଇବା ପାଇଁ ଚାହୁଁଥିଲେ ନା, ମୁଁ ସନ୍ୟାସୀ ହେବି, କିଛି ବୁଝିବ, କିନ୍ତୁ ମୁଁ ହେଉଛି କ୍ଷତ୍ରିୟ, ମୋର କ୍ଷତ୍ରିୟ ସ୍ପିରିଟ, ମୋର ରଜଗୁଣ ଅଛି, ଜାଣିବା ସହିତ କିଛି ଅର୍ଜୁନ ବହୁତ କିଛି ଜାଣିଥିଲେ, ସେଥିପାଇଁ ସେ ଭଗବାନ ଗୀତା ପ୍ରବଚନ ପ୍ରଥମ ଅଧ୍ୟାୟ ସେ ଦେଇଦେଲେ, ପ୍ରାୟ ଅଧିକାର ପରିବର୍ତ୍ତନ କରିପାରିଲେ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଭଗବତ ଗୀତାର, କେହି ପ୍ରବଚନ ଦେଇଦେଉଛନ୍ତି, କିଏ ବହୁତ ଉପଦେଶ ଦେଇଦେଉଛନ୍ତି, ସେ ମୁଁ ବି ହେଇପାରେ, ଅନ୍ୟ କେହି ବି ହେଇପାରନ୍ତି, ଏହାଦ୍ୱାରା ଯେ ତାର ଅଧିକାରଟା ବଦଳିଯିବ ସେମିତି କିଛି ମାନେ, ନିଜର ଅଧିକାର ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କର ସମର୍ପଣ ପରେ, ତାଙ୍କ ଚରଣରେ କୃଷ୍ଣଙ୍କର ଭଜନ କଲା ପରେ, ତାଙ୍କ କୃପାରେ ତୁମର ଅଧିକାର ବୁଝିଲେ, ଏମିତି ଜାଣିଦେଲେ ଯେ ତୁମେ ବହୁତ କିଛି ତତ୍ଵଜ୍ଞାନୀ ହେଇଗଲେ, ତୁମେ ତୋର ଅଧିକାର ବଦଳିଯିବ, ସେମିତି କିଛି ମାନେ ନାହିଁ। ଆଜିକାଲି ସାଧାରଣ ଗୋଟେ ଧାରଣା ଏଇଆ, ବହୁତ କିଛି ଜଣ ଜାଣିଗଲା ପରେ ସେ ଭାବୁଛନ୍ତି, ଅଲଗା ଲୋକ ଭାବୁଛନ୍ତି ସେ ବଡ଼ ହେଇଗଲା। ମାନେ ଅଧିକାର ଏମିତି ପରିବର୍ତ୍ତନ ହୁଏ ନା, ଅଧିକାର କେବଳ କୃପାରେ ପରିବର୍ତ୍ତନ ହୁଏ, ସାଧୁଗୁରୁଙ୍କର କରୁଣା। ନିଜ ଧର୍ମ ପରିତ୍ୟାଗ ପୂର୍ବକମ ପରଧର୍ମ ସନ୍ଧି ଅଭିସନ୍ଧିହୀନ ଅଭିସନ୍ଧିନ ଅର୍ଜୁନ, ନିଜ ଧର୍ମକୁ ତ୍ୟାଗ କରିକି ପରଧର୍ମକୁ ଗ୍ରହଣ କରିବା ପାଇଁ, ଅଭିସନ୍ଧି ଗ୍ରହଣ କରିବା ପାଇଁ ଅର୍ଜୁନ ଅର୍ଜୁନ ଧର୍ମଜ୍ଞାନ ରହସ୍ୟ ଉପଦେଶ ପ୍ଲବେ ନା। ଏଇଭଳି ଅର୍ଜୁନଙ୍କୁ ଯାହାଙ୍କର କ'ଣ ହେଇଛି, ତତ୍ତ୍ୱଜ୍ଞାନ ନାହିଁ, ଶୋକ ମୁହରେ ବିଭ୍ରଂସିତ ବିବେକ, ନିଜ ଧର୍ମ ତ୍ୟାଗ କରିକି ପରଧର୍ମ ଗ୍ରହଣ କରିବା ପାଇଁ ଇଚ୍ଛୁକ, ଏଇଭଳି ଅର୍ଜୁନଙ୍କୁ କେତେ ସୁନ୍ଦର ଶବ୍ଦ ଲାଗିଲେ, ଧର୍ମ ଜ୍ଞାନ ପ୍ଲବେନ ଏବ। ଏଠି ଭଗବତ ଗୀତାଙ୍କୁ ନୌକା କୁହା, ଧର୍ମ ଆଉ ଜ୍ଞାନ ରୂପକ ପ୍ଲବରେ ତସ୍ମାତ୍ ଶୋକ ମୋହ ସାଗରାତ୍। ଏତେ ସୁନ୍ଦର ରସିକ ତାଙ୍କର ସଂସ୍କୃତ, ଶୋକ ମୋହ ହେଲା ଗୋଟେ ସାଗର ଏ ସଂସାର, ଗୀତା ହେଲେ ନୌକା, ଦୁଇଟାକୁ ଦୁଇଟା ତୁଳନା କଲେ। ସଂସ୍କୃତ ସେ ଆଚାର୍ଯ୍ୟମାନେ ଭଗବାନଙ୍କର ସବୁ ନିଜ ଲୋକ ନା, ଆମେ ତ ପଢ଼ିନେ ଯାହା ଯେତିକି ଭଗବାନ ଦେହରୁ ବୁଝି ହେଉଛି, ଯେ ମୁଁ ପୁରା ସବୁ ଠିକ କହୁଛି ତା ନୁହେଁ, କିନ୍ତୁ ବୁଝି ହେଉଛି ଯେତିକି ଜାଣିଛି ମୁଁ ସେତିକି କହୁଛି। ଶୋକ ମୋହ ସାଗରାତ୍ ନା କ'ଣ କହିଲେ, ଧର୍ମଜ୍ଞାନ ପ୍ଲବେ ଧର୍ମଜ୍ଞାନ ରହସ୍ୟ ଉପଦେଶ, ଟୀକା ଟୀକା କ'ଣ କି ପ୍ରତି ଶବ୍ଦକୁ ଧରିବାକୁ ପଡ଼ିବ, ଗୋଟେ ଶବ୍ଦ ମିଶେଇ ହେଲେ ଗଲା, ଧର୍ମ ଜ୍ଞାନ ରହସ୍ୟ, ଅଲଗାଟି ଧର୍ମ ଅଛି ଜ୍ଞାନ ଅଛି ଅଲଗା ଶାସ୍ତ୍ରମାନଙ୍କରେ, କିନ୍ତୁ ଭଗବାନ କୃଷ୍ଣ ଯୋଉ ଗୀତାରେ କ'ଣ କହିବେ, ଧର୍ମ ରହସ୍ୟମ ଏତ ଉତ୍ତମମ, ଭଗବାନ ସବୁବେଳେ କହୁଛନ୍ତି ଉତ୍ତମ ରହସ୍ୟ ମୁଁ କହୁଛି, ରାଜବିଦ୍ୟା ରାଜଗୈ୍ୟମ ପବିତ୍ରମ ଇଦମ ଉତ୍ତମମ, ସବୁବେଳେ ରହସ୍ୟ ଉତ୍ତମମ ଏ ଶବ୍ଦରେ ଲାଗିଛି। ଏତେ ଚକ୍ରବର୍ତ୍ତୀ ସିଦ୍ଧର୍ଶନ ଧରିଦେଇଛନ୍ତି, ତାଙ୍କୁ ତ ଭଗବାନଙ୍କ ଲୋକ ନା, ତାଙ୍କୁ ତ ପ୍ରକଟ ହଉଛନ୍ତି। ଧର୍ମ ଜ୍ଞାନ ରହସ୍ୟ, ଧର୍ମ ଜ୍ଞାନ ରହସ୍ୟ ଉପଦେଶ, ଧର୍ମ ଜ୍ଞାନର ରହସ୍ୟ କେଉଁଠି ରହିଛନ୍ତି, ଗୀତାରେ। ସେ କ'ଣ ନା ପ୍ଲବେନ, ସେ ହେଉଛନ୍ତି ନୌକା। ତାହେଲେ ନୌକାଟା କ'ଣ ଦରକାର, ନୌକା ହେଲେ ଭଗବତ ଗୀତା, ସେ ଗୀତାରେ କ'ଣ ରହିଛନ୍ତି ନା ଧର୍ମ ଆଉ ଜ୍ଞାନର ରହସ୍ୟ। ସଂସାର ତୁମେ ଯେତେ ଜ୍ଞାନ ଜାଣିଛ, ଯେତେ ପ୍ରକାର ଧର୍ମ ଜାଣିଛ, ତାର ରହସ୍ୟ କେଉଁଠି ଅଛନ୍ତି, ଭଗବତ ଗୀତାରେ। କେମିତି ଅଛନ୍ତି ସେଥିପାଇଁ ସେ କହିଲେ, ଗୁହ୍ୟ ଗୁହ୍ୟତର ଗୁହ୍ୟତମ, ତିନିଟା ଆସିବ ଏସବୁ ଗୋଟେ ଗୋଟେ, କେଉଁଠି ଗୁହ୍ୟ ଅଛି, କେଉଁଠି ଗୁହ୍ୟତର ଅଛନ୍ତି, କେଉଁଠି ଗୁହ୍ୟତମ ଅଛନ୍ତି, କେଉଁଠି କେଉଁ ପ୍ରଶ୍ନ ଆସିଛନ୍ତି। ଆଚାର୍ଯ୍ୟ ମାନେ ସବୁ ଆପ୍ରପ ତାଙ୍କୁ ସବୁ ଟିକିନିକିରେ ଲେଖିଛନ୍ତି। ଧର୍ମ ଜ୍ଞାନ ହେଲେ ରହସ୍ୟ, ଧର୍ମ ଜ୍ଞାନର ରହସ୍ୟ ହେଲେ ଭଗବତ ଗୀତା, ତାକୁ ନୌକା ସହିତ ତୁଳନା କଲେ। ନୌକା କେତେ ନୌକାରେ କ'ଣ ପାରି ହେବାକୁ ପଡିବ ନା, ସମୁଦ୍ର ପାରି ହେବାକୁ ପଡିବ। ସମୁଦ୍ର କିଏ ନା, ସଂସାରରେ କ'ଣ ସେଟା ନା, ଶୋକ ମୋହ ସାଗର ଉଦ୍ଧାର, ଶୋକ ଆଉ ମୋହ, ଏ ଗୋଟେ ଗୋଟେ ମୋହ ଏ ଜନ୍ମରେ, ମୋ ପିତା ମୋ ଘର ମୋ ସ୍ତ୍ରୀ ମୋ ପୁତ୍ର ମୋ ଧର ଧନ ମୋ ଶରୀର, ଏଗୁଡ଼ା ଗୋଟେ କ'ଣ, ପ୍ରେଜେଣ୍ଟ ଟେନ୍ସରେ ବର୍ତ୍ତମାନରେ ଯାହା ଆମକୁ ମିଳୁଛି ତା ପ୍ରତି ଆସକ୍ତି ହେଉଛି ମୋହ। ଏଇଟା ରହିବନି, ଏଇଟା ନଥିଲା ଭବିଷ୍ୟତରେ ରହିବନି, ବର୍ତ୍ତମାନ ମିଳିଯାଇଛି ମାନେ ଏ ଶରୀର ମିଳିଯାଇଛି, ଏଇଟାକୁ ନିଜର ମୁଁ ଲାଗୁଛି, ଏଇଟା ମୋହ। ଆଉ ଶୋକ ଯେଉଁଟା ପଳେଇଗଲାଣି, ଯେଉଁଟା ଅତୀତ ଯେଉଁ ଜିନିଷ ଚାଲିଗଲାଣି, ଯେଉଁଟାକି ଆମ ହାତରେ ନାହିଁ, ତା ଉପରେ ବହୁତ ଆମର ଚିନ୍ତା, ଅତୀତ ବସ୍ତୁକୁ ନେଇକି ଚିନ୍ତା, ଭବିଷ୍ୟତକୁ ନେଇ ଭୟ, ବର୍ତ୍ତମାନକୁ ନେଇ ମୋହ, ଏଇ ତ ମଣିଷ ଜୀବନ। ଆଉ ଏ ଯେଉଁ କହିଲେନି, ସଂସାର ବିଷୟ ନହେଲେ ଦିବାନିଶି ହିଆ ଜଲେ, ଏ ତା ଅର୍ଥଟା ହେଉଛି ଏହା, ଶୋକ ମୋହ ଭୟ ତିନିଟାର ଜୀବ ଜୀବନ ଚାଲୁଛି। ଏଇ ସାଗରରୁ ଉଦ୍ଧାର, ଏଥିରୁ ଉଦ୍ଧାର କଲେ ସିଦ୍ଧର୍ଶନ ଲେଖିଲେ। ଏ ହେଉଛି ଇଣ୍ଟ୍ରୋଡକ୍ସନ ତାଙ୍କର, ପ୍ରଥମ ଶୋକକୁ ଯିବା ପୂର୍ବରୁ ସେ ରଚନା କରିଛନ୍ତି। ତତ୍ର ଚ ପ୍ରାୟଶଃ ଶ୍ରୀକୃଷ୍ଣ ମୁଖ ନିଃସୃତନ ଏବ ଶ୍ଲୋକାନ ଲିଖମ, ପ୍ରାୟତଃ ଏ ଗୀତାରେ ସବୁ ହେଉଛନ୍ତି କୃଷ୍ଣଙ୍କର ଶ୍ଲୋକ, କୃଷ୍ଣ ହିଁ କହିଛନ୍ତି। କାଶ୍ଚିତ୍ ତତ୍ ସଙ୍ଗୀତ ଏବ ସ୍ୱୟଂ ଚ ବ୍ୟରଞ୍ଚୟତ ଯଥୋକ୍ତ ଗୀତା ମହାତ୍ମେ, ଗୀତା ମହାତ୍ମେରେ ଯାହା କୁହାଯାଇଛନ୍ତି ତାଙ୍କ ସଙ୍ଗରେ, ଯେମିତି ଗୋଟେ ସବ୍ଜି, ସବ୍ଜିରେ ସବୁ ମେନ୍ ଆଇଟମ୍ ଗୁଡ଼ା ସବୁ ରହୁଛି ନା, ଆଉ ତା ଦେହରେ ଲୁଣ ଟିକେ ପଡ଼ୁଛି ବା ଅଲଗା ଅଲଗା ଗୋଟେ ସ୍ପାଇସେସ୍ ଗୁଡ଼ା ପଡ଼ୁଛି, ତୁମେ ଖାଲି ସ୍ପାଇସେସ୍କୁ ନେଇ କ'ଣ କରିପାରିବ, ଖାଲି ଯେଉଁ କ'ଣ କୁହାଯିବ ମସଲା, ଖାଲି ମସଲାରେ ତୁମେ କ'ଣ ସବ୍ଜି କରିବ, ସବ୍ଜି ଦରକାର, ତା ଦେହରେ ମସଲା ପକେଇଲେ ଟିକେ ଭଲ ଲାଗିବ। ସେଭଳି ସବୁ କୃଷ୍ଣ ହିଁ କହିଛନ୍ତି, ଭଗବତ ଗୀତା ସବୁ କୃଷ୍ଣଙ୍କର, ଇଏ ଟିକେ ଟିକେ କେଉଁଠି କିଏ କହିଛନ୍ତି, ସବୁ ପ୍ରାୟତଃ କୃଷ୍ଣ କହିଛନ୍ତି, ତାର ପ୍ରମାଣ ଦେଉଛନ୍ତି। ତତ୍ର ଯେ ପ୍ରାୟ କୃଷ୍ଣ ମୁଖ ନିଶ୍ରୁତାଣ ଏବଂ ଶ୍ଳୋକ ଲିଖିତମ ଯଥୋକ୍ତମ ଗୀତା ମହାତ୍ମେ, ଗୀତା ମହାତ୍ମାରେ ଯାହା କୁହାଯାଇଛି, ଗୀତା ସୁଗୀତା କର୍ତ୍ତବ୍ୟମ କିମନ୍ୟ ଶାସ୍ତ୍ର ବିସ୍ତାରି ଯା ସ୍ୱୟଂ ପଦ୍ମନା ଅବଶ୍ୟ ମୁଖ ପଦ୍ମ ବିନଶ୍ୟତମ। ଗୀତା ମହାତ୍ମାଟା କୁହାଯାଇଛି, ଅନ୍ୟ ଶାସ୍ତ୍ର ପଢ଼ିବା କ'ଣ ଆବଶ୍ୟକ ଅଛି, ଯାହା ସ୍ୱୟଂ କୃଷ୍ଣ ଏଇଟା ପ୍ରମାଣ ଦେଇଦେଲେ ଯେ ସବୁ କୃଷ୍ଣ କହିଛନ୍ତି ଗୀତା, ଏଇ ସ୍ୱୟଂ ପଦ୍ମନା ଅବଶ୍ୟ ମୁଖ ପଦ୍ମ ବିନିଶ, ମୁଖ ପଦ୍ମ ପଦ୍ମନାଭ ଆଉ ମୁଖ ପଦ୍ମ ଦୁଇଟା ଦୁଇଟା ଶବ୍ଦ ଲାଗିଲା, ଯାହାଙ୍କର ପଦ୍ମନାଭ ଯାହାଙ୍କର ନାଭିରୁ ପଦ୍ମଜାତ ହେଇଛନ୍ତି, ଯାହାଙ୍କର ନାଭି ପଦ୍ମ ସଦୃଶ ଯେଉଁ ଅର୍ଥରେ ଯିଏ ନେବ, ଆଉ ମୁଖ ପଦ୍ମରୁ ବିନିଶ୍ରୁତ ହେଇଛନ୍ତି। ଇତି ଗ୍ରନ୍ଥେନ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦ ପ୍ରସ୍ତାବୟମ କଥା ନିରୂପ୍ୟତେ, ଏ ଗ୍ରନ୍ଥରେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ସମ୍ବାଦ ଏଇଟା ନିରୂପଣ କରାଯାଇଛି। ଧୃତରାଷ୍ଟ୍ର ଉପାଜ ସେଠୁ ଆରମ୍ଭ କରିଛନ୍ତି। ଇଏ ହେଲେ ସିଦ୍ଧର ସ୍ୱାମୀଙ୍କର ଟୀକା, ଯେ ବଳଦେବ ବିଦ୍ୟାଭୂଷଣଙ୍କର ବହୁତ ବଡ଼ ଟୀକା, ସେଇଟା ପ୍ରଭୁପାଦଜୀ ସେଇଟାକୁ 90% ପୁରା ତାଙ୍କର ଅନୁବାଦରେ ଏସରୀ ଉପକ୍ରମଣିକାରେ ସବୁ ରଚନା କରିଛନ୍ତି। ପ୍ରଭୁପାଦଙ୍କର ଉପକ୍ରମଣିକାରେ ମୁଖ୍ୟତଃ 18-20 ପଏଣ୍ଟ ରହିଛି। ଏଇଟା ହେଉଛି ପ୍ରଭୁପାଦଙ୍କର ସଂଗ୍ରହ କରିକି ସବୁ ଟିକା ଟିପ୍ପଣୀରୁ 18-18 ଅଧିକ ପଏଣ୍ଟ ମୁଁ ଯାହା ଦେଖୁଥିଲି, ଆର ଛୋଟ ଛୋଟ ପଏଣ୍ଟକୁ ବାଦ ଦେଇକି 18 ମୁଖ୍ୟ ପଏଣ୍ଟ ରହିଛି। ଏଇ 18 ପଏଣ୍ଟକୁ ଆମେ ନ ଧରିପାରିବା, ଗୀତାଟାକୁ ଧରିପାରିବାନି। ଶାସ୍ତ୍ର ଏମିତି ଶାସ୍ତ୍ର ଦୟାକରି ତୁମେ ପ୍ରଥମେ ପ୍ରଭୁପାଦଙ୍କୁ ଭଲ ପାଇଲେ ପ୍ରଭୁପାଦଙ୍କ ଗ୍ରନ୍ଥ ପଢୁଛ ନା, ପ୍ରଭୁପାଦଙ୍କ ଗ୍ରନ୍ଥ ତୁମେ ଦେଖାଯିବେ କେଉଁଠି କ'ଣ କ'ଣ ଅଛି। ପ୍ରଥମ ଯୋଉ ଇଣ୍ଟ୍ରୋଡକ୍ସନଟା ରହିଛି କ'ଣ ତାଙ୍କୁ ଉପକ୍ରମଣିକାରେ, ପ୍ରାୟ ଗୀତା ଏଇ ପ୍ରଭୁପାଦଙ୍କ ଗୀତାର ବିଶେଷତ୍ୱଟା କ'ଣ, ପ୍ରଭୁପାଦ କାହିଁକି 100 ଏଡିସନ ଥାଉ ସେ କାହିଁକି ଆକୁ ରଚନା କରିଛନ୍ତି, ଏଥିରେ 18 ମୁଖ୍ୟ ମୁଖ୍ୟ ଜିନିଷ ରହିଛି। ପ୍ରଥମ ଜିନିଷ ରହୁଛନ୍ତି ଗୀତାକୁ କେମିତି ଗ୍ରହଣ କରିବାକୁ ପଡ଼େ, ମାନେ ଲୋକ କ'ଣ କ'ଣ ଗୀତା 100 ଏଡିସନ ଲୋକ କେମିତି ଗ୍ରହଣ କରୁଥିଲେ, ଯାହାକୁ ଯେଉଁ ଦିଗରେ ଭଲ ଲାଗିଲା ସେ ତାର ସେଇ ଦିଗରେ ଗୀତାଟାକୁ, ଯେ କର୍ମୀ କର୍ମ ସେ ତାର କର୍ମ ମତ ଟାଣ ନେଇଯିବ, ଯେ ଜ୍ଞାନୀ ଜ୍ଞାନୀ ମତ ଟାଣ, ଯୋଗୀ ଯୋଗୀ ମତ ଟାଣ ନେଇଯାଉଥିଲେ, ଯିଏ ଯେଉଁ ମତ ନଥିଲେ ମାୟାବାଦୀ ମାନେ ତ ମାୟାବାଦୀ ମତ ଟାଣ ନେଇ ପଳାଉଥିଲେ, ବ୍ରହ୍ମବାଦୀ ମାନେ ବ୍ରହ୍ମବାଦୀ ମତ ଟାଣ ନେଇ ପଳାଉଥିଲେ। ପ୍ରଭୁପାଦ ପ୍ରଥମେ ଏଇ ପଏଣ୍ଟ ଉପରେ ଷ୍ଟ୍ରେସ୍ ଦେଇଛନ୍ତି, ଗୀତାଟାକୁ ସେମିତି ତୁମେ ଗ୍ରହଣ କରିପାରିବ ନାହିଁ। ସେଥିପାଇଁ ଗୋଟେ ଉଦାହରଣ ଦେଇଛନ୍ତି, ରୋଗୀ ଆଉ ଚିକିତ୍ସକ, ରୋଗୀ ଯେତେବେଳେ ଔଷଧ ଖାଉଛି ତା ମନ ହିସାବରେ ଔଷଧ ଖାଇପାରିବେନି, କା ହିସାବରେ ଖାଇବ, ଚିକିତ୍ସକ ପରେ ଔଷଧ ସେବନ କରିବାର ବିଧି ରହିଛି, ସେ କହିପାରିବନି ଔଷଧରା କିଏ ଦେଲା, ଔଷଧରା ଡକ୍ଟର ଦେଲା ଚିକିତ୍ସକ ଦେଲା, ତା ତୁମେ କହିପାରିବନି ମୋର ଯେମିତି ଖାଲି ତୁମର କ'ଣ ଅସୁବିଧା। ଏଇଟା ହଉଛି ସ୍ପିରିଚୁଆଲ ପ୍ରୋବ୍ଲେମ, ଆଉ ଏଇଟା ସମସ୍ତଙ୍କର ହୁଏ, ଏଇଟା ଭକ୍ତରେ ବି ହଉଛି ନା, କିନ୍ତୁ ମୋର ମହାମନ୍ତ୍ର ଜାଣି ମୋର ଯେତେବେଳେ ଜପ କରିବି ମୋର ଯେତେବେଳେ ଖାଇବି ମୋର ଯେମିତି ଚଳିବି ମୋର ଦୀକ୍ଷା ନେଇଗଲେ ମୁଁ ମୋର ଯେମିତି ଚଳିବି ନା କେତେ ହବନି, ମନ୍ତ୍ର ଭୌତିକ ଜିନିଷ ଆଧ୍ୟାତ୍ମିକ ଜିନିଷକୁ ସେମିତି ଗ୍ରହଣ କରିହବନି, ଭୌତିକ ଜିନିଷକୁ ସେମିତି ଗ୍ରହଣ କରିପାରିବନି ଆଉ ଆଧ୍ୟାତ୍ମିକ ଜିନିଷ କେମିତି ଗ୍ରହଣ କରିବ, ସେଇଟା କେବେ ବି କରିବି, ସବୁ ଗୋଟେ ମୋବାଇଲଟା ଆଣ, ଗୋଟେ ଘଣ୍ଟାଟା ଆଣ, ଗୋଟେ ଗାଡ଼ିଟା ଆଣ, ଗୋଟେ ଫ୍ୟାନ୍ଟା ଆଣ, ତାର ମେକାନିକ ସିଷ୍ଟମଟା ତା ସାଙ୍ଗରେ ଫିଟ୍ ହେଇକି ରହିଛି, ତୁମେ କିଛି ଚେଞ୍ଜ କରିପାରିବ, ଚେଞ୍ଜ କଲା ମାନେ ସେ ପ୍ରୋବ୍ଲେମ ଆସିବ, ଆଧ୍ୟାତ୍ମିକ ଜିନିଷ ତୁମେ ଚେଞ୍ଜ କରିଦେବ କେମିତି, ତୁମକୁ ଭଲ ଲାଗୁନି ତୁମକୁ ନ ଭଲ ଲାଗୁ ତୁମେ ଆଧ୍ୟାତ୍ମିକ ବ୍ୟକ୍ତି ନ ହୁଅ, ତୁମେ ଗୀତା ପଢିବ ମାନେ ଗୀତାର ବିଚାରଧାରା ହିସାବରେ ଯିବାକୁ ପଡ଼ିବ। ସେଟା ପ୍ରପଦ 18 ପଏଣ୍ଟ ଭିତରେ ପ୍ରଥମ ପଏଣ୍ଟ ପ୍ରପଦ ଆପ୍ ଷ୍ଟ୍ରେସ୍ ଦେଇଛନ୍ତି, ଗୀତାଙ୍କୁ ଗ୍ରହଣ କରିବାକୁ ହେଲେ ଯେମିତି ଭଗବାନ ଔଷଧ ଦେଇଛନ୍ତି କୋଉଟା ଗୀତା, ତା ଡକ୍ଟର କିଏ ଭଗବାନ। ଆଚ୍ଛା ପ୍ରପଦ ସେଠି ଗୋଟେ ଉଦାହରଣ ଦେଇଛନ୍ତି, କାହା ସହିତ ଉଦାହରଣ ଦେଇଛନ୍ତି, ଅର୍ଜୁନ ଯେଭଳି ଭଗବତ ଗୀତାକୁ ଗ୍ରହଣ କରିଛନ୍ତି, ଜଣେ ରୋଗୀ ଭଲ ହେଇଛନ୍ତି ନା, ଅର୍ଜୁନ ଲାଷ୍ଟ ଗୋଟେ କଥା କହିଦେଲେ, ସବୁ ଜିନିଷ ପଚାରି ପଚାରି କ'ଣ କହିଲେ, ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦ ଆତ୍ମୟ ଅଚ୍ୟୁତ ଚିତ ଅସିକତ ସନ୍ଦେହ କରିସିଏ ବଚନ ତବ। ଏଇଟାକୁ ପ୍ରଥମେ ଆଣିବାକୁ ପଡ଼ିବ, ଗୀତାର ପଢ଼ିବା ପୂର୍ବରୁ ଏଇଟାକୁ ଆଗେ ଆଣିବାକୁ ପଡ଼ିବ, ପ୍ରଥମେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ପୂର୍ବରୁ ଏଇଟା ମୁଣ୍ଡ ରଖିବାକୁ ପଡ଼େ, ଏଇଟା ଆଉ ଯୋଡ଼ନି କିଛି, ମୁଁ ଆପଣଙ୍କ କଥାଟାକୁ ମାନିବି, ପ୍ରଭୁ ସେଇଟାକୁ ଆଙ୍କେ ଆଣିକି ଥୋଇଛନ୍ତି। ରୋଗୀ ଚିକିତ୍ସକ ଅର୍ଜୁନ ଯେଭଳି ଭଗବାନଙ୍କର କଥାକୁ ମାନିଥିଲେ, ଯଦି ଗୀତା କିଏ ପଢୁଛନ୍ତି ତାକୁ ଏଇଟା ଭଲ ଲାଗୁନି, ଏଇଟା ଏମିତି ମତ ହେଇପାରେ, ଏଇଟା ଏମିତି ଯେମିତି ବାହାର ଲୋକମାନେ ସବୁ ବ୍ୟାଖ୍ୟା କରନ୍ତି, ସେଇଟା ଆମର ଟୋଟାଲ ରିଜେକ୍ଟ କରାହେଇଛି। ସେପାଇଁ ଏଇଟା ଯଥାଯଥ ଏଇ 18 ପଏଣ୍ଟ ମନେ ରଖିବା ଦରକାର। ମୋ ଦ୍ୱାରା ମୁଁ ଯେତିକି ସଂଗ୍ରହ କରିପାରିଛି, ଆହୁରି ବି କିଏ ଛୋଟ ଛୋଟ ଚାହିଁଲେ ବହୁତ ଜିନିଷ ପ୍ରବଦ ଇଣ୍ଟ୍ରୋଡକ୍ସନ ଲେଖିଛନ୍ତି, କିନ୍ତୁ ମୁଖ୍ୟତଃ ମୁଁ ଦେଖୁଥିଲି ଏତିକି 18 ପଏଣ୍ଟ ରହିଛନ୍ତି। ଏଇଥିପାଇଁ ପ୍ରବଦ ଯଥାଯଥ, ପ୍ରଥମେ ହେଲେ ଗୀତାଙ୍କୁ ପଢ଼ିବାକୁ ହେଲେ ଅର୍ଜୁନ ଯେଭଳି ଗୀତାକୁ ଗ୍ରହଣ କରିଛନ୍ତି ଆମକୁ ସେଭଳି ଗ୍ରହଣ କରିବା, କିଛି ଯାହାକୁ କୁଆଡ଼େ ଆଡ୍ କରିପାରିବନି, ସବଷ୍ଟ୍ରାକ୍ଟ କରିପାରିବନି, କିଛି ଯୋଡ଼ି ପାରିବନି, କିଛି ଛିଡ଼ି ପାରିବନି, ଏଇଟା ଏମିତି ହେଲେ ହବ। କିନ୍ତୁ ବାହାର ଲୋକମାନେ ବ୍ୟାଖ୍ୟା କରନ୍ତୁ, ଏଇଟା ଏମିତି କହିଦେବେ, ସେଇଟା ଗୋଟେ ସେମିତି କହିଦେବେ। ପ୍ରଭୁପାଦଙ୍କ ତୁମେ ଲେକ୍ଚର ସବୁ ଶୁଣ, ଆଚାର୍ଯ୍ୟମାନଙ୍କର ଆମେ ସବୁ ଶୁଣିଛୁ, ଗୁରୁଦେବଙ୍କର ଲେକ୍ଚର, ପ୍ରଭୁପାଦଙ୍କ ଲେକ୍ଚର ଏବେ ବି ଶୁଣୁଛୁ, ଦେଖୁଛୁ, କିଛି ଆଡ୍ ନାହିଁ, କିଛି ସବଷ୍ଟ୍ରାକ୍ଟ ନାହିଁ, ଯାହାର ଅର୍ଥ ଯାହା ତାକୁ ସେଭଳି ଭାବରେ ସେ କହିବେ, କମ୍ପ୍ରମାଇଜ କିଛି କମ୍ପ୍ରମାଇଜ ନାହିଁ, କିଛି ବୁଲେଇ କହିବା, କିଛି ଇଏ କରିବା, କିଛି ଷ୍ଟ୍ରାକ୍ଟ, ଏଇଟା ଏହା ସେଇଟା ସେ ବାସ ସେ କ'ଣ ଭାବିବ, ସେ ସେମିତିକା ଲୋକ, ଇଏ ଏତିକା ଲୋକ, ଇଏ ଗ୍ରହଣ କରିପାରିବ, ସେମିତି କିଛି ନାହିଁ, ଯାହାର ଅର୍ଥ ଯାହା ତାକୁ ସେମିତି ଭାବରେ ବ୍ୟାଖ୍ୟା କରିଛି। ଏଇଟା ପ୍ରଥମ, ଦ୍ୱିତୀୟରେ ଦ୍ୱିତୀୟ ପଏଣ୍ଟ ପ୍ରଭୁପାଦ ଷ୍ଟ୍ରେସ୍ ଦେଇଛନ୍ତି, ଲୋକ ଗୀତା ପଢ଼ନ୍ତି ବା ଅଲଗା ଅଲଗା ଜାଗାରେ ଲୋକଙ୍କୁ ଲୋକମାନେ ଲେଖକମାନେ ଗୀତା ଲେଖିଛନ୍ତି, କିନ୍ତୁ ଗୋଟିଏ ଜିନିଷ ଛାଡ଼ି ଦେଇଛନ୍ତି, ଗୀତାରେ ସବୁଠୁ ବଡ଼ ଜିନିଷଟା କ'ଣ, ଗୀତା କିଏ କହୁଛନ୍ତି, ଭଗବାନ ଉବାଚ, ଯେତେବେଳେ ଭଗବାନ କହିଛନ୍ତି ହେଲେ ତୁମେ ଆମ ମୁଣ୍ଡ କିଛି ଦରକାର ନାହିଁ, ତାଙ୍କଠୁ ଆଉ ବଡ଼ କିଛି ନାହିଁ, ତାଙ୍କ ଉପରେ କିଛି ମତ ନାହିଁ। ତେଣୁ ଗୀତା ପଢ଼ିବାକୁ ହେଲେ ତୁ ବା ଆମେ ଯେଉଁ ଗୀତା ଶାସ୍ତ୍ର ପଢ଼ିବା, ମୁଣ୍ଡ ରଖିବା ଦରକାର ଆକୁ ଭଗବାନ କହୁଛନ୍ତି, ଅଦ୍ୱୈତ ଭଗବାନ କହିଛନ୍ତି, ତ ତାଙ୍କଠୁ ଆଉ କେହି ବଡ଼ ଜ୍ଞାନୀ ନୁହନ୍ତି, ସବୁ ଜ୍ଞାନ ତାଙ୍କ ପାଖରୁ ଆସିଛନ୍ତି, ମତ ସ୍ମୃତି ଜ୍ଞାନ ଅପହନ ହେଉଛି, ଭଗବାନ କହୁଛନ୍ତି। କିନ୍ତୁ ଯେତେବେଳେ ବାହାର ଲୋକମାନେ ଯେଉଁ ଗୀତା ଇଏ ରଖିଛନ୍ତି, ସେ କୃଷ୍ଣଙ୍କୁ କେତେବେଳେ ମହାପୁରୁଷ ଆକାରରେ, କୃଷ୍ଣଙ୍କୁ କେତେବେଳେ ନୀତିବାଦୀ ଭାବରେ ବ୍ୟାଖ୍ୟା କରିଛନ୍ତି, କୃଷ୍ଣଙ୍କୁ ଭଗବାନ ଭାବରେ ପ୍ରତିପାଦିତ କରିବା ନାହିଁ, ମୁଁ ତ ସେ ସଂସ୍ଥାର ନାମ କହୁନି, ସେ ତ ବହୁତ ବଡ ଟୀକା, ଈଶ୍ୱର ସମୟ ଟୀକା ଲେଖିଛନ୍ତି ପୁରା, ଆଉ ମୋତେ ବାହାର ସବୁ ପ୍ରଚାର କରୁଥିଲି, ମୋର ବହୁତ ପ୍ରକାର ଗ୍ରନ୍ଥ ମୋ ପାଖରେ ଅଛି, କିଏ କେତେବେଳେ କେଉଁ ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ଆମକୁ ଜାଣିବାକୁ ପଡ଼ିବ ନା, ଓଡ଼ିଶାଟା ତ ଗୋଟେ ବହୁତ ଗୋଟେ ଖିଚଡ଼ି ଜାଗା, ସବୁ ପ୍ରକାର ସମ୍ପ୍ରଦାୟର ଲୋକ ଅଛନ୍ତି, ତେଣୁ ସେମାନଙ୍କୁ କାଟିବାକୁ ହେଲେ ତୁମେ ସବୁ ବାହାରକୁ ଆମେ ଯାଉଛେ ନା, ଆମେ ବର୍ତ୍ତମାନ ମନ୍ଦିର କଥା କହୁଛେ, ଆମେ ବାହାର ଲୋକ ପାଇଁ କଥା କହୁନି, ଆମେ ଏଠି ତତ୍ତ୍ୱ କଥା କହିବା, ବାହାରକୁ ତ ସେ ଚଳିବନି, ବାହାରକୁ ତୁ ସେଦିନ କାଟିବାକୁ ପଡ଼ିବ, ବାହାର ମତ ବି ଜାଣିବାକୁ ପଡ଼ିବ, ନ କୁହ ଜାଣିଥିବାକୁ ପଡ଼ିବ, ନହେଲେ ତମେ କାଟିବ କେମିତି। ତାଙ୍କର ଗୀତା ପୁରା ଭାରତବର୍ଷର ଲୋକ ତାଙ୍କରି ଗୀତାକୁ ଜାଣିଥିଲେ, ଆଉ ଗୀତା ମାନେ ବହି ଲୋକ ତାଙ୍କରି ବହି କାଣି ପଢ଼ୁଥିଲେ, ସବୁ ତାଙ୍କର ସହିତ ନିର୍ବିଶେଷ ବ୍ରହ୍ମ ଗୋଟେ ଟଚ୍ ଅଛି, ସେଠି ସାକାର ରୂପକୁ କେତେବେଳେ ସେ ଟଚ୍ କରୁନାହାନ୍ତି, ଯୋଉଟାକି ଗୀତାର ସବୁ କହିଲା ପରେ ବି ଗୀତାରେ ଚୈତନ୍ୟ ମହାପ୍ରଭୁ କହୁଥିଲେ ନା, ସେ ବେଟା ପ୍ରକାଶାନନ୍ଦ ସରସ୍ୱତୀ ମୋତେ ମୋତେ କାଶୀରେ କାଟିକି ଖଣ୍ଡ ଖଣ୍ଡ କରୁଛି ମୋତେ, କାରଣ ବେଦାନ୍ତ ବ୍ୟାଖ୍ୟା କରୁଛି କିନ୍ତୁ କ'ଣ କରୁଛି ନା, ଭଗବାନଙ୍କର ହସ୍ତ ନାହିଁ, ପଦ ନାହିଁ, ନିରାକାର ନା, ଭଗବାନଙ୍କୁ ନିରାକାର କରିବା ଅର୍ଥ ଭଗବାନଙ୍କୁ ନିରାକାରଟା ଭଗବାନଙ୍କର ସ୍ୱରୂପ ନୁହେଁ, ଭଗବାନଙ୍କ ସ୍ୱରୂପ ସଚ୍ଚିଦାନନ୍ଦମୟ ସ୍ୱରୂପ, ନିରାକାର ଯେତେବେଳେ ବ୍ୟାଖ୍ୟା କରାଯାଉଛି ସେଠି ଅପ୍ରାକୃତ ସବୁବେଳେ ଆସିବ ଏସବୁ ଜିନିଷ, ଭଗବାନଙ୍କର ହସ୍ତ ପଦ ଚକ୍ଷୁ ଏସବୁ ଅଛି, ଯେ ନିରାକାର କାହିଁକି କୁହାଯାଇଛି, ଏସବୁ ଆସିବ ଯେତେବେଳେ ଅବ୍ୟକ୍ତ ଏସବୁ ଶବ୍ଦ ଆସିବ ତା ଅର୍ଥକୁ ଆମେ ଦେଖିବା, ଏବେ କିଛି କହିବା ଆବଶ୍ୟକ ନାହିଁ। ଭଗବାନଙ୍କୁ ଶୂନ୍ୟ କରିବା, ନିର୍ବିଶେଷ ଶୂନ୍ୟବାଦୀ, ଏଇଟା ପ୍ରଭୁପାଦ ତାଙ୍କର ବହୁତ ବଡ଼ ତାଙ୍କର ପ୍ରାର୍ଥନା ରହିଥିଲା, ସେଥିପାଇଁ ଅଛନ୍ତି କ'ଣ କ'ଣ ତିନିଟା ଜିନିଷ ଲାଗିଛି ନା, ନମସ୍ତେ ସାରସ୍ୱତୀ ଦେବୀ, ପ୍ରଭୁପାଦଙ୍କର ଭକ୍ତିଦାଂଶ ଠାକୁରଙ୍କର ଯିଏ କୃପାଶକ୍ତ ବା ତାଙ୍କର ଆଶ୍ରିତ ଗୌରବାଣୀ ପ୍ରଚାର, ଗୌରବାଣୀକୁ ପ୍ରଚାର କରିଛନ୍ତି, ଗୌରବାଣୀ ପ୍ରଚାରଣୀ ନ ତ କୃଷ୍ଣବାଣୀ ପ୍ରଚାରଣୀ, ଏଥିରେ ବିଶେଷତ୍ୱ ରହିଲା, ସେ କୃଷ୍ଣଙ୍କର ନାମ ପ୍ରଚାର କରିଛନ୍ତି, ଗୌରବାଣୀ କାହିଁ କୁହାଗଲା, କୁହ କାହିଁ ଗୌରବାଣୀ କୁହା, ସେ ତ ସେ ମହାମନ୍ତ୍ର ଗୀତା ପ୍ରଚାର କରିଛନ୍ତି, ଗୌରବାଣୀ କାହିଁ କୁହା, ନା ଗୌରାଙ୍ଗ ମହାପ୍ରଭୁଙ୍କର ଇଚ୍ଛା କ'ଣ ଥିଲା, ପୃଥିବୀତେ ଅଛି ଏତେ ନଗର ଆଦ୍ରିକା, ଆଉ ପ୍ରକୃତରେ ମହାପ୍ରଭୁ ସେଇ ତ କୃଷ୍ଣ, ଗୌରବାଣୀ ପ୍ରଚାର କରିଛନ୍ତି, ସେଇଟା ସେ ଭୁଲ ନାହାନ୍ତି, ଗୌରବାଣୀ ପ୍ରଚାର, ଆଉ ନିର୍ବିଶେଷ ଶୂନ୍ୟବାଦ, କେବଳ ଗୌରବାଣୀ ପ୍ରଚାର କରୁନାହାନ୍ତି, ଗୌରବାଣୀର ବିରୋଧ ହରିନାମର ଦୁଇଟା ଜିନିଷ ବିରୁଦ୍ଧ ରହିଲା, ହରିନାମ ଭଗବତ ଗୀତାର ଦୁଇଟା ଜିନିଷ ବିରୁଦ୍ଧ କହିଲା, ନିର୍ବିଶେଷ ନିର୍ବିଶେଷବାଦ ଶୂନ୍ୟବାଦ, ନିର୍ବିଶେଷ ଶୂନ୍ୟବାଦ, ଏଇଟା ପାଶ୍ଚାତ୍ୟ ଦେଶର ବହୁତ ପ୍ରମିନେଣ୍ଟ, ପାଶ୍ଚାତ୍ୟ ଦେଶ ତାହାର ତିନିଟା ବିଶେଷ ପ୍ରଭାବଙ୍କର, ପାଶ୍ଚାତ୍ୟ ଦେଶ ଉଦ୍ଧାର କରିଛନ୍ତି, ପାଶ୍ଚାତ୍ୟ ଦେଶ ବର୍ତ୍ତମାନ ସବୁ ପାଶ୍ଚାତ୍ୟ ଦେଶ ଆଉ କ'ଣ, ସେତେବେଳେ ଫରେନର ମାନେ କ'ଣ କ'ଣ ଭାବିଲେ ଫରେନର କ'ଣ, ତାଙ୍କର ଯେତେ ମନ ଇଚ୍ଛା ବିବାହ କରିବି ନଥିଲେ କି, ବିବାହରେ ତାଙ୍କର ଯଜ୍ଞ ଭୋଗ ଅଛି ନା ଦୀକ୍ଷା ଅଛି ନା କ'ଣ ଅଛି ନା ଜାତିପତି ନା କିଛି ଅଛି କି ତାଙ୍କର, ତାଙ୍କର ଯେଉଁଟା ତାକୁ ଚଏସ୍ କଲେ ସେ ବାହା ହେଇପାରେ, ଆଉ ତାଙ୍କର ଯେଉଁ ମଳପୁତ୍ର ତ୍ୟାଗ କରିବେ ତାଙ୍କର କିଛି ଶୌଚ ପବିତ୍ରତା ନାହିଁ, ସେ ପେପର ୟୁଜ୍ କରିବେ, ଆମର ତ ବର୍ତ୍ତମାନ ସେ ହେଇଗଲାଣି ଆଉ କ'ଣ, ଯାଉନା ବମ୍ବେ ଦେଲୁ ଦେଖି ସବୁ ଟଏଲେଟ୍ ପେପର ଲାଗିଲାଣି, ସବୁ ଫ୍ଲାଇଟ୍ ଫ୍ଲାଇଟ୍ ସବୁଆଡ଼େ ସବୁ ୟୁଜ୍ କଲେଣି, ସବୁ ଏଇ ଯେଉଁମାନେ ଆଉଛନ୍ତି ସେମାନେ ସବୁ ୟୁଜ୍ କରୁଛନ୍ତି, ଖାଇବେ କି ଏ ଟିସୁ ପେପର ମୁହଁ ପୁରୁଛି ଫୋପାଡ଼ି ଦେବେ, ବର୍ତ୍ତମାନ ସେମାନେ ଖାଇଦେ କି ଲୋକ ମୁହଁରେ ରୁମାଲ ଖୁସି ଦେଉଛନ୍ତି, କେଉଁ ଗୁଣର ବଡ଼, ସବୁ ହେଇଗଲାଣି, ସବୁ ସବୁ ପାଶ୍ଚାତ୍ୟ ସବୁ ତ ପାଶ୍ଚାତ୍ୟ ସେଇ ପ୍ୟାଣ୍ଟ ସାର୍ଟ ପିନ୍ଧିଲାଣି, ସବୁ ତ ସେୟା ଚାଲିଲାଣି ଆଉ କ'ଣ, ଏ ମୋବାଇଲ ସେ ସବୁ ତ ସେୟା ହେଇଗଲାଣି ଆଉ, ବରଂ ତାଙ୍କ ଦେଶଠୁ ଆମ ଦେଶ ଆହୁରି ଖରାପ ହେଇଗଲା ଗୋଟେ ଜିନିଷରେ, ତାଙ୍କର ଭୌତିକ ଶୃଙ୍ଖଳା ସହିତ ଉପଭୋଗ, ଏଇଟା ଗୋଟେ ବଡ଼ ଜିନିଷ ମୁଁ ଦେଖି, ତାଙ୍କର ଉପଭୋଗ ସେମିତି ସେ କରିବେନି, ତା ଭୌତିକ ଶୃଙ୍ଖଳା ସହିତ ଉପଭୋଗ, ଡିସିପ୍ଲିନ ସହିତ ଏନ୍ଜୟମେଣ୍ଟ କରନ୍ତି ସେମାନେ, କ'ଣ ବୁଝିପାରୁଛ କି ନାହିଁ, ପାନ ଆମର ପାନ ଖାଇବେ ତୁମେ ଏନ୍ଜୟ କରୁଛ ପାନ ଖାଇବେ, ରାସ୍ତା ଛେପ ପାଡ଼ି ଦିଅ, ଛେଳି କୁକୁଡ଼ା ଖାଇବେ ରାସ୍ତା କଡ଼ରେ ରଖିକି ତାକୁ ମାରିବେ, ମାରିକି ଫୋପାଡ଼ିବେ କେଉଁଠି ରାସ୍ତା କଡ଼ରେ ଫୋପାଡ଼ିବେ, ତାଙ୍କ ଦେଶରେ ସେଇଟା ତାଙ୍କର ଏନ୍ଜୟମେଣ୍ଟ କରିବେ, ସିଗାରେଟ୍ ଖାଇବେ ସେମିତି ରାସ୍ତା ଘାଟରେ ଖାଇପାରିବେନି, ତା ସିଗାରେଟ୍ ଜୋଖିମ ଯିବ ଖାଇବେ, ସେ ଡିସିପ୍ଲିନ, ଯେ ଆମିଷ ଖାଇବେ ତୁମେ ଦେଖିପାରିବ କେଉଁଠି ଆମିଷ ବିକ୍ରି ହେଉଛି, ତାର ଭିତରୁ ଯିଏ ସେ ଧରିକି ଆସିବ, ସେମାନେ ଏନ୍ଜୟମେଣ୍ଟ କରୁଛନ୍ତି କିନ୍ତୁ ତାଙ୍କ ଡିସିପ୍ଲିନ ସହିତ, ଭାରତ କ'ଣ ବର୍ତ୍ତମାନ ସବୁ ବିଶୃଙ୍ଖଳା, ସବୁ ପାଶ୍ଚାତ୍ୟ ଦେଶ ପୁରା ବିଦେଶୀ ଭଳିଆ ଏନ୍ଜୟମେଣ୍ଟ କରିବ, ଡିସିପ୍ଲିନ କିଛି ମାନେ, ଆଉ ପାଶ୍ଚାତ୍ୟ ଦେଶ ତାହେଲେ ସେଟା ବର୍ତ୍ତମାନ ବିଦେଶକୁ ଆଉ ବୁଝା ହବନି, ସମଗ୍ର ବିଶ୍ୱର ଉଦ୍ଧାର କରିଛନ୍ତି, ସମଗ୍ର ବିଶ୍ୱ ବର୍ତ୍ତମାନ ପାଶ୍ଚାତ୍ୟ ଦେଶ ହେଇଗଲା ଆଉ, ୱେଷ୍ଟର୍ଣ୍ଣାଇଜ୍ ହେଇଗଲା ଆଉ, ସେଇଟା ଆଉ କେହି ଭଗବତ ଗୀତା ବିଦେଶକୁ ଆରମ୍ଭ କରି ଭାରତରେ ଥିଲା, କିନ୍ତୁ କୃଷ୍ଣ ଭଗବାନ, କୃଷ୍ଣ ସୁ ଭଗବାନ ସ୍ୱୟଂ, ଏଇ କୃଷ୍ଣ ଚେତନା, କୃଷ୍ଣ ଚେତନା ସେଇଟା ପ୍ରଭୁ ସବୁବେଳେ ରିପିଟ୍ କରିଛନ୍ତି, କୃଷ୍ଣ ଚେତନା କୃଷ୍ଣ ଚେତନା ଏଇଟାକୁ ରିପିଟ୍ କରିଛନ୍ତି, ଏଇଟା ପ୍ରଥମ ପଏଣ୍ଟ କ'ଣ ରହିଲା, ପ୍ରଥମ ପଏଣ୍ଟ ରହିଲା ଯେ କେମିତି ଗ୍ରହଣ କରିବାକୁ ପଡ଼ିବ ଗୀତାକୁ, ଅର୍ଜୁନ ଯେମିତି ଗ୍ରହଣ କରିଛନ୍ତି ନିଜର କିଛି ଯୋଡ଼ି ପାରିବେନି, ପ୍ରଭାତ 18 ପଏଣ୍ଟ ଦେଇଛନ୍ତି, ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଗୁଡ଼ିକ, ଦ୍ୱିତୀୟରେ କୃଷ୍ଣ ଯେମିତି ଭଗବାନ, କୌଣସି ମତକୁ ତୁମେ ଗୀତା କିଛି ପଢ଼ିବା ଦରକାର ବା ଗୀତା ଏମିତି କ'ଣ ଏଥିରେ ଅଛି କ'ଣ, ନାଇଁ ନାଇଁ ଭଗବାନ କହିଛନ୍ତି ସବୁବେଳେ ମନେ ରଖିବାକୁ ପଡ଼ିବ, ଶୋକ ମୋହରେ ବିଜୃମ୍ବିତ, ଶୋକ ମୋହରେ ବିଭ୍ରଂସିତ ବିବେକତୟା ତତ୍ତ୍ୱ ଜ୍ଞାନ ବିଜୃମ୍ବିତମ୍, ନିଜ ଧର୍ମ ପରିହାର ପରଧର୍ମ ଗ୍ରହଣେଷୁ, ନିଜ ଧର୍ମକୁ ଛାଡ଼ିକି ପରଧର୍ମ ଗ୍ରହଣ କରିବା ପାଇଁ ଇଚ୍ଛା କରୁଛନ୍ତି ଅର୍ଜୁନ, ତାଙ୍କ ପାଇଁ ଏ ଜ୍ଞାନ ଧର୍ମ ପ୍ରବୀଣ ଏବ, ଜ୍ଞାନ ଧର୍ମ ରହସ୍ୟ ଜ୍ଞାନ ଧର୍ମ ରହସ୍ୟ ରହସ୍ୟ ଉପଦେଶ ରହସ୍ୟ ପ୍ଲବେନ ଶୋକମୋହ ସାଗରାତ ଉଦ୍ଧାର, ସିଧା ସମୟ ଦେଖିଲେ ଏ ଶୋକମୋହ ସାଗର ଉଦ୍ଧାର କରିଛନ୍ତି, ଇଏ ଚକ୍ରବର୍ତ୍ତୀ ତାଙ୍କ ଟିକା କାଲି ଦେଖିବ କେତେ ସୁନ୍ଦର କଥା ସେ ଲେଖିଛନ୍ତି, ସେ ତ ଆହୁରି ବଢ଼ିଆ ରଚନା କରିଛନ୍ତି, ସେ ତ ରସିକ ଭାରି, ତେଣୁ ଗ୍ରହଣ କରିବାକୁ ହେଲେ କୃଷ୍ଣ ହେଉଛନ୍ତି ଭଗବାନ, ଏବଂ ତୃତୀୟ ପ୍ରଭୁପାଦଙ୍କ ତୃତୀୟ ପଏଣ୍ଟ ରଖିଲେ ଯେ ଆଚାର୍ଯ୍ୟ ପରମ୍ପରା, ଯେମିତି ଗୀତାରେ ସମସ୍ତେ ନିଜ ନିଜ ଆମର ସବୁ ଯେଉଁ ଗୀତାରେ ଯେତେ ଭାରତବର୍ଷରେ ଯେଉଁ ଗୀତମାନେ ସବୁ ଲେଖିଛନ୍ତି ସେମାନେ ସବୁ ନାଙ୍କ ନିଜ ମତ, ନିଜ ମତ ଲେଖିଛନ୍ତି, ଆମର ଯେଉଁ ଚାରି ସମ୍ପ୍ରଦାୟରେ ବିଶେଷ ମତ ବା ପ୍ରଭୁପାଦ ଯେଉଁଟା ଯଥାଯଥ ରୂପରେ ଲେଖିଛନ୍ତି ଏଇଟା ସବୁ ଆଚାର୍ଯ୍ୟ ମତ, ସେଥିପାଇଁ ରାମାନୁଜାଚାର୍ଯ୍ୟ କ'ଣ ଲେଖିଛନ୍ତି, ସିଦ୍ଧସ୍ୱାମୀ କ'ଣ ଲେଖିଛନ୍ତି, ଚକ୍ରପାଦ କ'ଣ ଲେଖିଛନ୍ତି, କିଏ କେଉଁଠି କ'ଣ ଲେଖିଛନ୍ତି, ମସୁଦମ ସରସ୍ୱତୀପାଦ କ'ଣ ଲେଖିଛନ୍ତି, କିଏ କେଉଁଠି କ'ଣ, ସବୁ ଆଚାର୍ଯ୍ୟ ମତ, ତେଣୁ ଜ୍ଞାନଟା ଭୌତିକ ଜ୍ଞାନଟା ବି କେତେବେଳେ ହେଲେ ଗୋଟେ କାହା ନିଜ ଦ୍ୱାରା ସ୍ଥାପିତ ହେଇପାରିବନି, କ'ଣ ବୁଝିପାରୁଛ ନାହିଁ, ଭୌତିକ ଯେମିତି ଗୋଟେ ବୈଜ୍ଞାନିକମାନେ ଗୋଟେ କିଛି ମତ ଦେବେ, ଯେମିତି ବର୍ତ୍ତମାନ କହୁଛନ୍ତି ଚନ୍ଦ୍ର କ'ଣ, ଆମେ ଯାଇକି ଚନ୍ଦ୍ରରେ ପହଞ୍ଚିଗଲୁଣି, ସେଠି ଜଳ ସନ୍ଧାନ ଚାଲିଛି, ସେଠି ଗଛ ଲଗା ହେବ, ଯେଉଁ ଜିନିଷ କହୁଛନ୍ତି ନା କ'ଣ କ'ଣ ଅନ୍ଧ ଲୋକ ଭାବରେ ଆଉ ଗୋଟେ ବୈଜ୍ଞାନିକ ଗ୍ରହଣ କରିଦେଉଛି, ତେଣୁ ଡାଟା ପୁରା ଦେବାକୁ ପଡ଼ିଥାନ୍ତି, ସେଟା କେଉଁଠିକି ଯାଇଛନ୍ତି, ସେ ଯାହା ଯାହା କହୁଛନ୍ତି ତାର ପ୍ରମାଣଟା ଦେବାକୁ ପଡିବ। ଆଉ ଜଣେ ରିସର୍ଚ୍ଚ କରି ଦେଖୁଛେ ଜ୍ଞାନଟା, ହଁ ଠିକ୍ ଅଛି, ଚାଇନା ପଠେଇଲା, ଇଣ୍ଡିଆ ବର୍ତ୍ତମାନ ପଠାଉଛି, ସେ ବୋଲେ ଆଉ ଜଣେ ପଠାଉଛି, ହଁ ସେ ଯାହା ପାଇଥିଲେ ସେ ଜ୍ଞାନଟା ଆମେ ପାଇଲୁ କି ନାହିଁ, କାରଣ ଜ୍ଞାନଟା ଆଉ ଜଣେ ଠିକ୍ କହୁଛି କି ଭୁଲ କହୁଛି ତୁମେ ଜାଣିବ କେମିତି, ତୁମେ ସେଟା ତୁମେ ସେ ସେଟା ବୁଝିଲେ ଜାଣିଲେ ସେ ସ୍ତରକୁ ଗଲେ ଜାଣିବ, ନ ଜାଣିବ କେମିତି। ତେଣୁ ଭଗବତ ଗୀତାରେ ଯେଉଁ ଜ୍ଞାନଟାକୁ, ଭଗବତ ଗୀତାରେ ଯେଉଁ ଶିକ୍ଷାଟାକୁ ଆମେ ଜାଣିବା କେମିତି, ଏଟା ସତ୍ୟ ବୋଲି, ଭଗବାନଙ୍କ ରୂପ ଅଛି, ଭଗବାନ ଯାହା କହିଛନ୍ତି, ଏଟା ପରମ୍ପରା ଆସିଲେ ଜାଣିବ କେମିତି। ସମସ୍ତେ ନିଜେ ନିଜେ ମତ ଯୋଡ଼ୁଥିଲେ ନା, ଏଇଟା ବଡ ଅସୁବିଧା ଥିଲା ଗୀତାରେ। ସେଥିପାଇଁ ଗୀତା ଭାରତବର୍ଷରେ ଗୀତା ଯେଉଁ ଶିକ୍ଷାଟା ବ୍ୟକ୍ତିବିଶେଷମାନଙ୍କର ଜ୍ଞାନର ଶିକ୍ଷା ହେଇଯାଇଥିଲା। ବ୍ୟକ୍ତି ଗୋଟେ ବ୍ୟକ୍ତିର ଯେଉଁ ଜ୍ଞାନ ଅଛି ସେ ତାର ସେଇ ହିସାବରେ ଗୀତା କହୁଥିଲା, ତେଣୁ ଗୀତାର ଶିକ୍ଷା ଆଉ କିଛି ନଥିଲା, ସେଟା ଗୋଟେ ବ୍ୟକ୍ତିର ଶିକ୍ଷା ଥିଲା। ବର୍ତ୍ତମାନ ପ୍ରଭୁପଦ ଆସି ଗୀତାର ଶିକ୍ଷାଟା ଦେଲେ, ପ୍ରଭୁପଦଙ୍କ ଶିକ୍ଷା ଆମେ କହୁନେ, ଗୀତାର ଶିକ୍ଷା। ସେଥିପାଇଁ ଯଥାଯଥ ଲେଖିଲେ, ଆଗରୁ କ'ଣ ଲୋକ କହୁଥିଲେ ସେ ବାବା ଗୀତା ପ୍ରବଚନ ଦେଉଛନ୍ତି, ବାବା ଏଇଟା କହିଲେ, ଗୀତା କହିଲେ, ବାବାଙ୍କ ମତ ଯୋଡ଼ୁଥିଲେ ନା ବର୍ତ୍ତମାନ, ଆଗରୁ ଏଇଟା ଏଇଟା ଥିଲା ନା, ଆଉ ସିଏ ଭଲ ବ୍ୟାଖ୍ୟା କରିପାରୁଛନ୍ତି, ସିଏ ଭଲ କହିପାରୁଛନ୍ତି, ସିଏ କହୁନାହାନ୍ତି, ଶାସ୍ତ୍ର କହୁଛନ୍ତି, ଏଇଟାକୁ ଛାଡ଼ି ଦେଉଛନ୍ତି ସମସ୍ତେ। ଏଇ ମତଟା ବୈଷ୍ଣବ ମତ ଭିତରେ, ଆମ ବୈଷ୍ଣବ ଧାରା ଭିତରେ ଗୋଡ଼ିଆ ଭିତରେ ପଶୁଛି ବି ଅସୁବିଧା ହବ, ଆମର ଗୋଟେ ଆଇଡିଆ କିଛି, ଆମେ ଆମ ଆଇଡିଆରେ କିଛି କହିଦେବା, ସେଟା ବି ଭାରି ଦିନ ଝମେଳା ହବ, ସେଟା ନିଜର ତ ଭକ୍ତି ହବନି, ହବନି ଆଚାର୍ଯ୍ୟ ପରମ୍ପରା ଉଡ଼ିଯିବ, କୃପା ମିଳିବନି। ହେଲେ ରାମାନୁଜ ଆଚାର୍ଯ୍ୟମାନଙ୍କର କ'ଣଟା ମତ ଗୀତା ଉପରେ, ପ୍ରଭୁତା ଇଣ୍ଟ୍ରୋଡକ୍ସନ ସେଇଟାରେ ରଚନା କରିଛନ୍ତି, ଯେ ଗୀତା କେମିତି ଗ୍ରହଣ କରିବାକୁ ପଡ଼ିବ, କୃଷ୍ଣ ଯେମିତି ଭଗବାନ, ଏଇଟା ୟାର ମତ, ରାମାନୁଜାଚାର୍ଯ୍ୟ ମାଧବାଚାର୍ଯ୍ୟ ଆଚାର୍ଯ୍ୟମାନଙ୍କର କଥା, ଆଚାର୍ଯ୍ୟ ପରମ୍ପରାକୁ ସ୍ଥାପିତ କଲେ ଗୀତାରେ। ଆଉ ଦେଖ ଇଣ୍ଟ୍ରୋଡକ୍ସନ ସରିଲା ପରେ କ'ଣ ରଖିଛନ୍ତି ଜାଣିନ, ଇଣ୍ଟ୍ରୋଡକ୍ସନ ଗୀତା ଆରମ୍ଭ ପୂର୍ବରୁ ଲାଷ୍ଟ, ଆମେ ପ୍ରଥମ ନୂଆ ପେଜ୍ର ମୋର ଛୁଆ ଗୁରୁ ପରମ୍ପରା, କୌଣସି 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 ଗୀତାରେ ଏଟା ଦେଖିଛ, ଏବଂ ପରମ୍ପରା ପ୍ରାପ୍ତମ ଇମମ୍ ରାଜର୍ଷ ବିଦୁ, ସେଟା ଭଗବାନ ଚତୁର୍ଥ ଅଧ୍ୟାୟରେ କହିବେ, ପ୍ରଭୁପାଦ ସେଟା ଗୀତାରେ ଇଣ୍ଟ୍ରୋଡକ୍ସନ ଦେଇଛନ୍ତି ଗୁରୁ ପରମ୍ପରା। ତେଣୁ ଆଚାର୍ଯ୍ୟମାନଙ୍କର ମତ ହିସାବରେ ଗୀତା ବୁଝିବାକୁ ପଡିବ, ଇଏ ଗୋଟେ ପଏଣ୍ଟ ରହିଲା, ଆଉ ଗୁରୁ ପରମ୍ପରା ଗୋଟେ ଲାଷ୍ଟ ପଏଣ୍ଟ, ଗୁରୁ ପରମ୍ପରା ଜ୍ଞାନଟା ତୁମେ ଗୀତା ପଢି ତୁମେ ବୁଝିପାରିବନି, କିନ୍ତୁ ମହାମନ୍ତ୍ରର ଅର୍ଥଟାକୁ ତୁମେ ମହାମନ୍ତ୍ର କଲେ ବି ବୁଝିପାରିବନି, ହବନି। ଗୁରୁ ପରମ୍ପରାର ଅର୍ଥ ତୁମକୁ ଗ୍ରହଣ କରିବାକୁ ପଡିବ, ସବୁ ଗୁରୁ ପରମ୍ପରା, ଗୁରୁ ଶିଷ୍ୟ ପରମ୍ପରା କୁହାଯାଏ, ଗୁରୁ ଶିଷ୍ୟକୁ କହୁଛନ୍ତି, ସେ ପୁଣି ଗୁରୁ ହେଉଛନ୍ତି, ସେ ତାଙ୍କ ଶିଷ୍ୟକୁ କହୁଛନ୍ତି। ଏ ଗୁରୁ ଶିଷ୍ୟ ପରମ୍ପରା କେମିତି କେମିତି ଚାଲିଛି, ଜ୍ଞାନ କେମିତି ଆସୁଛି, ଏମିତି ଯେ ଗୁରୁ ଶିଷ୍ୟ ପରମ୍ପରା ମାୟାବାଦୀମାନେ କହିପାରନ୍ତି ଆମର ବି ଗୁରୁ ଶିଷ୍ୟ ଅଛନ୍ତି, ତା ଗୁରୁ ସିଏ, ତା ଗୁରୁ ସିଏ, ତା ଗୁରୁ ସିଏ, କିନ୍ତୁ ତାଙ୍କର ଗୋଟେ ବ୍ୟକ୍ତି ବିଶେଷ କତି ଯାଇ ପହଞ୍ଚିବ, କୃଷ୍ଣ ପାଖରେ ପହଞ୍ଚି ପାରିବନି। କେହି ବି ବିଶ୍ୱର କୌଣସି ଆଧ୍ୟାତ୍ମିକ ସଂସ୍ଥା ନାହିଁ, କୌଣସି, ଏ କେବଳ ଆମର ପରମ୍ପରାକୁ ଛାଡ଼ିକି, ଆଚାର୍ଯ୍ୟମାନଙ୍କର ପରମ୍ପରାକୁ ଛାଡ଼ିକି, ଆଚାର୍ଯ୍ୟଙ୍କର ପରମ୍ପରାକୁ ଛାଡ଼ିକି, ଆଉ କୌଣସି ଗୋଟେ ସଂସ୍ଥା ନାହିଁ ଯେଉଁଟା ଭଗବାନ ସହିତ ଲିଙ୍କ ହେଇକି ରହିଛି, କୌଣସି କୌଣସି ଭଗବାନ ଦେବାଦେବୀ ସହିତ କିଛି ଲିଙ୍କ ହେଇନି, ଗୋଟେ ବ୍ୟକ୍ତି ବିଶେଷଙ୍କ ଉପରେ ସଂସ୍ଥାଟା ବାହାରିଛି, ତେଣୁ ସେଟା ପରମ୍ପରା ବୋଲି ଗ୍ରହଣ କରେ, ତାର ମତଟାକୁ କେବଳ ସେ ପରମ୍ପରା ଲୋକମାନେ ଅନ୍ଧ ଭାବରେ ଗ୍ରହଣ କରୁଛନ୍ତି। ପଚାରା ଯେ ସେ ବ୍ୟକ୍ତି ପୂର୍ବରୁ ଜ୍ଞାନଟା ଥିଲା କି, ଆଉ କିଛି ଆସିବନି। ଯେମିତି ଗୋଟେ ଯେଉଁ ଶବ୍ଦ ଆସିଛି, ଗୋଟେ ତାର ମାନବ ସେବା ହଉଛି ମାଧବ ସେବା, ଏଟା କେଉଁଠି ଆସିଛି, ଚାଲ ତା ମୂଳ ଖୋଜି ଖୋଜିକା, ମାନବ ସେବାଟା ହଉଛି ମାଧବ ସେବା, ଏଟା କେଉଁଠି ଆସିଛି, ଯେମିତି ଦରିଦ୍ର ନାରାୟଣ ସେବା, ଏଟା କେଉଁଠି ଆସିଛି, ଏହାର ଖୋଜି ଖୋଜିଆ ଗଲେ ଜଣେ ବ୍ୟକ୍ତି ବିଶେଷ ପାଖରେ ପହଞ୍ଚିବେ, ଭଗବାନ ପାଖରେ ଶିଖି ଆସିବନି କୋଉଠି, କିନ୍ତୁ ଆମର ଯେତେ ଟିଚିଂ ଗୁଡ଼ା ଖୋଜି 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 ଖୋଜିଲେ କୋଉଠି ଯାଇ ମିଳିବ, ସବୁ ଶାସ୍ତ୍ରରେ, ଗୀତାରେ, ଭାଗବତରେ, ଗୁରୁ ପରମ୍ପରା ରଖା, ଗୁରୁ ପରମ୍ପରାର ଜ୍ଞାନଟା କେମିତି ଆସୁଛନ୍ତି ପ୍ରଭୁପାଦ, ସେଥିପାଇଁ ପରମ୍ପରାଟାକୁ ଦେଇଛନ୍ତି ବୈଜ୍ଞାନିକ ଭିତରେ ପ୍ରଭୁପାଦ, ସେଥିପାଇଁ କିଏ ବୁଝୁ ନ ବୁଝୁ, ମୁଁ ଯେଉଁ ଭୁଲିଗଲି ଯେଉଁ କହୁଥିଲି ଗୋଟେ କଥା, ଯେ ପୁନେ ଯାଇଥିଲି ସେଦିନ ଗୋଟେ କଥା କହିଥିଲି, ଆଜି ଜୀବନ ମୋର ସବୁବେଳେ ମନେ ରହିଛି, ମୁଁ ତ ରାଧେଶ୍ୟମଙ୍କୁ ପଚାରେ କେଉଁଠୁ ଆପଣ ମହାରାଜ ଏଟା ପଢ଼ିଲେ, ମୁଁ ଆଜ୍ଞା ମୁଁ ପଢ଼ିକି କୁହେନି ସବୁ ଜିନିଷ, କେତେବେଳେ ଭଗବାନ କହିଦିଅନ୍ତି ମୁଁ କହିଦିଏ, ମୋ ମୁଣ୍ଡ ମୁଁ ସେମିତି ଜ୍ଞାନୀ ଲୋକ ନୁହେଁ, ଯେ କ'ଣ ଡିଫରେନ୍ସ ରହିଛି ପ୍ରଭୁପାଦଙ୍କ ଗୀତାରେ, ସେଠି ମୁଁ ତାଙ୍କୁ ଗୋଟେ ଉଦାହରଣ ଦେଇଥିଲି, ପଟ ମୋ ମୁଣ୍ଡକୁ ଚାଲି ଆସିଥିଲା, ମୁଁ ଏମିତି ଗୋଟେ ଜ୍ଞାନୀ ଲୋକ ନୁହେଁ ଭଗବାନ, ମୋତେ ସେଟା ଭଲ ଲାଗିଲା, କିନ୍ତୁ ମୁଁ କହିଦେଲି, ଆଜି ଏଇଟା ଯୁକ୍ତିଯୁକ୍ତ କଥା, ଏଇଟାକୁ କାଟିବି କହିପାରିବିନି। ଯେଉଁ ପ୍ରଭୁପାଦଙ୍କ ଗ୍ରନ୍ଥ ପଢ଼ିକି ଲୋକ କାହିଁକି ଡିଭୋଟି ହେଉଛନ୍ତି? ଆଗରୁ ଗୀତା ଥିଲା, ଗୀତା ତୁମ ବାବୁ ଗୀତା ପଢ଼ୁଥିଲା ଆଗରୁ କିଛି ନା? ତୁମ ଗାଁରେ ଲୋକ ତୁମ ଆଗରୁ ଜାଣିଛ ନା କିଏ ଗୀତା ପଢ଼ିବା ଲୋକ ଅଛନ୍ତି ନା କି କିଏ ନାହାନ୍ତି? କିଏ ପଢ଼ୁନଥିଲେ? ତୁମେ ଗୋଟେ ତୁମ ଦେଖ ତୁମ ଗାଁର ବା ତୁମ ଏରିଆର ସବୁଠୁ ପୁରୁଣା ଲୋକ ଗୀତା ପଢ଼ିବା ଲୋକ, ସେ ଗୀତା ପଢ଼ି ସାରିବ ସନ୍ଧ୍ୟାବେଳେ ସେ ମାଛ ବାଲା ଆସିଲେ ମାଛ ଏ କି ମାଛ ଆଣୁଛୁ କିରେ ଗୀତା ପଢ଼ୁଛି? ଦେଖ ଛାଡ଼ିପାରୁ ପାପଡ଼ାକୁ ଛାଡ଼ିପାରୁନି, ବୁଝିପାରୁନି, ଗୋଟେ ଜୀବ ହତ୍ୟା ଜ୍ଞାନଟା କାହିଁକି କାହିଁ ତା ଜ୍ଞାନଟା କାମ କରୁନି? ସେ ଗୀତା ପଢ଼ୁଛି, ତାର ଗୋଟେ ପାପଡ଼ାକୁ ଛାଡ଼ିବା ପାଇଁ ଜ୍ଞାନଟା ଆସୁନି, ଭକ୍ତି ଭଗବାନଙ୍କୁ ଭଜନ କରିବା ଛାଡ଼, ପାପ ଛାଡ଼ିବା ପାଇଁ କାହିଁ ବୁଦ୍ଧିଟା ତାର ଆସୁନି, କଣ ଡିଫରେନ୍ସ ରହିଛି? କିନ୍ତୁ ପ୍ରଭୁପାଦ ଗୀତା ମୁଁ ମୋ ଜୀବନରେ କହୁଛି, ଗୀତା ଆମେ ପଢ଼ିଦେଲୁ ଗୋଟେ ମନରେ ଡିଟାଚମେଣ୍ଟ ଆସିଗଲା, କିଛି ନାହିଁ, ତା ନାଁ ବୁଝି ବି ପାରୁନଥିଲୁ, ପ୍ରଭୁପାଦଙ୍କ ନାଁଟା ବି ମୁଁ ମନେ ରଖିପାରୁନା, ଏତେ ବଡ ବାବା ସେ ତାଙ୍କ ନାଁଟା କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀ ମହୋଦୟ ଅଭୟଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ, ମୁଁ ଖାଲି ଏତିକି କହିଲି ଏତେ ବଡ ସାଧ ତାଙ୍କ ନାଁଟା ଏତେ ବଡ, କିଛି ବୁଝିପାରୁନା, ଗୀତା ତ ପଢ଼ିବି ଆଉ ଖାଲି ପଢ଼ିବୁ, ସେଥିରେ ଜ୍ଞାନ ବୈରାଗ୍ୟ କଣ ଡିଫରେନ୍ସ? ଡିଫରେନ୍ସ ଯେତିକି ହେଲା ମୁଁ ସେଠି ସେ କଥାଟା କହିଥିଲି, ମୋର ଆଜି ମନ ଅଛି, ଏ ସତ୍ୟ କଥା, ତୁମର ଦେହ ଖରାପ ଅଛି, ଏ ସମ୍ବାଦଟା ତୁମ ସାଙ୍ଗ ଜଣେ ପାଇବ, ସେ ଗୋଟେ ଚିଠି ଲେଖି ତୁମକୁ ଦି, ଏ ମୁଁ ଜାଣିଲି ତୋ ଦେହଟା ଖରାପ ଅଛି, ଆଗରୁ ସବୁ ସେ ଲେଖିବ ଦେହଟା ଖରାପ ଅଛି, ଆଉ ସେ ତୁମ ବିଷୟରେ ଯାହା ବି ଲେଖିବ ତୋ ସାଙ୍ଗ ଲେଖିବ, ସେ ତୁମ ଦେହ ଖରାପଟା ଜାଣିକି ସେ ଗୋଟେ ମେସେଜ୍ ଲେଖୁଛି, ଆଉ ତୁମ ଦେହଟା ଖରାପ ଅଛି ସେଟା ଜାଣି ତୁମ ମା ଗୋଟେ ପତ୍ର ଲେଖିବ, ସେ ଦୁଇଟା ପତ୍ରକୁ ତୁମେ ରଖ ପାଖରେ ପଢ଼, କେଉଁ ପତ୍ରଟାକୁ ପଢ଼ିଲେ କେଉଁ ଚିଠିଟାକୁ ପଢ଼ିଲେ ତୁମ ହୃଦୟକୁ ଟଚ୍ କରିବ, କେଉଁଟା? ମା, କାହିଁକି? ସମାନ କଥା, ସମାନ ମେସେଜ ଲେଖିଥିବେ, ଏ ସମାନ ଜିନିଷ ସାଙ୍ଗ ଲେଖିଛି, ସମାନ ଜିନିଷ ମା ଲେଖିଛି, କେଉଁ କଥାଟା ତୁମ ଗ୍ରହଣ ଆସିବ ହୃଦୟକୁ? ମୁଁ ସେଠି ସେ କଥା କହିଥିଲି, କାହିଁକିନା ମା କଣ ଚାହୁଁଛି, ମୋ ଛୁଆଟା କେତେ କଷ୍ଟ ପାଉ, ତାର ଫିଲିଙ୍ଗସରେ ଲେଖୁଛି, ଇଏ ଆଟିକେଟ୍ସରେ ଲେଖୁଛି, ମୁଁ ଯଦି ଏବେ ଚିଠି ନ ପଠେଇ ତା ଦେହ ଖରାପ ହେଉଛି, ଭବିଷ୍ୟତରେ ମୋତେ ସେ ଭଲ ପାଇବନି, ଇଏ ଗୋଟେ ସମ୍ବନ୍ଧରେ ଲେଖୁଛି, ମା କଣ ଲେଖୁଛି, ତାର ହୃଦୟରୁ ସ୍ନେହରେ ଲେଖୁଛି, ପୁତ୍ର କେମିତି ଦେହ ଖରାପ ହେଲା, କେମିତି ଅଛୁ, କଣ କେମିତି ଭଲ ହବ, ଡକ୍ଟର କତି ଯା ଖା, କରୁଣା ତାର ମା କରୁଣା ଅଛି, ତ ସେଥିପାଇଁ ସେ ପଢ଼ିଲା ମାନେ ତୁମ ଅନ୍ତର ଭାବ ଆସିବ, ସେଥିରେ ପ୍ରଭୁପାଦ ଯେଉଁ ଗ୍ରନ୍ଥ ସବୁ ରଚନା କରିଛନ୍ତି ସେଥିପାଇଁ ସେ ସବୁବେଳେ କହୁଛନ୍ତି ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର, ଏଇଟା ଫ୍ୟାମିଲି ବିଜନେସ୍ ବୋଲି ପ୍ରଭୁପାଦ କହୁଥିଲେ, ଯେ ମନ୍ଦିର ତୁମେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର, ତୁମ ମନ୍ଦିର କିଛି ଅଭାବରେ ପଡ଼ିବନି, କେମିତି କିଏ ବି ଆଣିକି ଦେଇଦେବେ, କେମିତି ଚାଲିବ ମନ୍ଦିର, ପ୍ରଭୁପାଦ କହିଛନ୍ତି, ପ୍ରଭୁପାଦ ଖୁସି ହଉଥିଲେ, ଏତେ କାହିଁକି ସେଟା କରୁଣାଟା ରହିଛି, ପ୍ରଭୁପାଦ ଏମିତି ଗୋଟେ ନିଜର ଜ୍ଞାନ ପାଇଁ ଯଦି ସେ ରଚନା କରିଥାନ୍ତି, ସେ ଏତେ ବଡ଼ ଜ୍ଞାନ ଲୋକ ଥିଲେ ନା, ଏତେ ଉଦାହରଣ ଦେଇଛନ୍ତି, ମୁଁ ଜାଣିନି ତୁମମାନଙ୍କର କ'ଣ ବିଚାର, କିନ୍ତୁ ମୁଁ ଯେତିକି କନ୍ଭରସେସନ୍ ସବୁ ପଢ଼ିଛି ପ୍ରଭୁପାଦଙ୍କର, ସମୟ ଥିଲା ଦିନକୁ 8 ଘଣ୍ଟା 10 ଘଣ୍ଟା ମୁଁ ପଢ଼ିପାରୁଥିଲି, ପ୍ରଭୁପାଦଙ୍କ ସବୁ କନ୍ଭରସେସନ୍ ସବୁ ସାରିଛି, ମୋଷ୍ଟଲି ସବୁ ପଢ଼ିକି ସାରିଛି, ପ୍ରଭୁପାଦ ଏତେ ଜ୍ଞାନ, ୱାଡ଼େ କୁଆଡ଼େ ଯୁକ୍ତି କିଏ ପ୍ରଶ୍ନ ପଚାର, ସେଠି ଖାଲି ସେଗୁଡ଼ିଏ କହିଥାନ୍ତେ, ସେ ବିଶ୍ୱର ସବୁଠୁ ମାନେ ଜ୍ଞାନୀ ଲୋକ ବୋଲି ସେ ପ୍ରତିପାଦ ହେଇଥାନ୍ତେ, ଆଜି ବି ସେ ଆମ ଜଗତର ବହୁତ ବଡ଼ ଜ୍ଞାନୀ ଲୋକ, କିନ୍ତୁ ଯେହେତୁ ଗୀତା ଭାଗବତ ହରିନାମ ଧରି ନେଇଛନ୍ତି ଲୋକ ତାଙ୍କୁ ପୁରୁଣା ଫିଲୋସଫି ବୋଲି କହୁଛନ୍ତି, କିନ୍ତୁ ସେ ସେଇ ଜିନିଷଟା କେବଳ ରିପିଟ୍ କରିଥାନ୍ତେ, ସେ ବିଶ୍ୱର ସବୁ ବୈଜ୍ଞାନିକ କାଟିକି ଫୋପାଡ଼ି ଦେଇଥାନ୍ତି, ଯେତେ ତୋଡ଼ ତାଙ୍କର ମତ ସବୁ ରହିଛି, ପୁରା ଭରି କରିଦେଇଛନ୍ତି ସବୁ ଭଗବାନଙ୍କ ଦତ୍ତ, ଆଉ ସିଏ ଏ ଜ୍ଞାନଟାକୁ ପ୍ରତିପାଦନ କରିନାହାନ୍ତି, ସବୁବେଳେ ସେ ଚାହୁଁଛନ୍ତି କ'ଣ, ଏଇ କରୁଣା କଥାଟା ମୁଁ ଯାହା କହୁଥିଲି, କରୁଣା ଜୀବଟା କେମିତି କରୁଣା ପ୍ରାପ୍ତ ହଉ, କେମିତି ସେ ଭକ୍ତ ହଉ, ସେ ବହୁତ ବ୍ୟସ୍ତ ହଉଥିଲେ, ସେଥିପାଇଁ ତାଙ୍କର ଗୀତାରେ ତାଙ୍କ ଗ୍ରନ୍ଥରେ ରହିଛି ସେ ଜିନିଷଟା, ସେ ଇସ୍କନ ଯେଉଁଠି ଲାଗିଯାଉଛନ୍ତି, ଯେଉଁଠି ତାଙ୍କ ପ୍ରଭୁପାଦଙ୍କର ପୂଜା ହେଉଛନ୍ତି, ଯେଉଁଠି ପ୍ରଭୁପାଦଙ୍କୁ ଆମେ ରଖିକି ଗୁରୁ ପୂଜା କରୁଛେ, ସେଠିକାର ଶକ୍ତି ଅଲଗା ହବ, କାହିଁକି ସିଏ କେବଳ ପ୍ରାର୍ଥନା କରୁଥିଲେ ଭଗବାନଙ୍କୁ ଏ ଜୀବମାନଙ୍କର ଉଦ୍ଧାର ହଉ, ସେଥିପାଇଁ ସେଠିକାର ପ୍ରସାଦ, ସେଠିକାର ବିଗ୍ରହ, ସେଠିକାର ପରିବେଶ ସେ ଅଲଗା ହବ, ସେଥିପାଇଁ ପ୍ରଭୁପାଦ ସବୁ ଜିନିଷ କହିଦେଇଯାଇଛି ଏ ଗୀତାରେ, ଏଇଟା ହେଉଛି ବିଶେଷତ୍ଵ, ପ୍ରଭୁପାଦଙ୍କ ଗ୍ରନ୍ଥ ଯିଏ ପଢ଼ିବ ତାର ନିଶ୍ଚିତ ଗୋଟେ ହୃଦୟରେ, କାରଣ ସେଥିରେ ସେ ସବୁଥିରେ କରୁଣା ରଖି ଦେଇଯାଇଛି, ସେ ଗୋଟେ ଜ୍ଞାନ ପ୍ରତିପାଦନ କରୁନାହାନ୍ତି, ଯୋଗ ବୈରାଗ୍ୟ ଏସବୁ କିଛି ନାହିଁ, କେମିତି ଲୋକଟେ ଭକ୍ତ ହଉ, ଭଗବାନ ସହିତ ଯୋଡ଼ି ହଉ, ତେଣୁ ଏଇ ଅବଶିଷ୍ଟ ଯୋଉ ପ୍ରଭୁପାଦଙ୍କ ଗୀତାର କ'ଣ ବିଶେଷତ୍ଵ ରହିଛି, ଉପକ୍ରମଣିକା ପରେ ଆମେ ଆରମ୍ଭ କରିବା ଗୀତା, କାରଣ ଏ ପୁରା ଗୀତ ଚର୍ଚ୍ଚା ଚାଲିବ, ଯେହେତୁ ଲକଡାଉନ ଚାଲୁଛି, ମୋର କୁଆଡ଼େ ଯିବାର ନାହିଁ, ବର୍ତ୍ତମାନ ମୋର ଇଚ୍ଛା ଯେ ଏଇଟା ପୁରା ସାରିବା ଗୀତା ହରେ କୃଷ୍ଣ ଜୟ ଗ୍ରନ୍ଥ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁ ଉପାସିଲ ଗୁରୁଦେବ କି ଜୟ ନିତାଇ ଗୌ ପ୍ରମାନନ୍ଦେ ହରି ହରି।